नमः भगवते वासुदेवाय। श्रीमद् भगवद गीता द्वितीय अध्याय सांख्य योग। अर्जुन शरणागत हला परे भगवान श्री कृष्ण अर्जुन को उद्देश्य करी बा मा मोहित जीव को उद्देश्य करी आत्मतत्व प्रदान करछंती। पखपखी 27-28 श्लोक रे आत्मार नित्यत्व सर्व अनित्य सूक्ष्म सर मध्य नित्य भली मुक्ति पूर्व सीतार नित्यता रही। कौन परिस्थित जीव सुख करवा उचित नुह। शरीर कौन जदि शारीरिक धर्म जदि कि व्याघात होती कौन दुख कर आवश्यक नहीं। भगवान कहार शरीर पर दुख कर आवश्यक नहीं। यहाँ समस्या समाधान नुहे। धर्मटा को आचरण करवा दरकार। धर्म आचरण कला बड़े सुख दुख जहाँ आसो सहयोग। अर्जुन स्वधर्मटा युद्ध से त्याग कर दुख कथा चिंता कर धर्म पालन कला बेले जदि भगवान द्वारा सुख आसला भी सुख आसला दुख आसला भी दुख आसला धर्मटा को त्याग कर विशेषकर स्वधर्म कथा ये कह भक्त ठाकुर आसवे से कथा 28 श्लोक पर गत काल आम शुणु कनक्लूजन सिद्धांत दौरान सुधर्म विचार विक्षते न विकम्पति मरहसी धर्मादि युद्ध से अन्य क्षेत्रीय विद्यते। क्षेत्रीय युद्ध करने ठार अन्य कौन सी मंगलमय जिनिस नहीं। स्वधर्म निष्ठा आसवा दरकार। वर्णाश्रम धर्म जो श्रृंखलाटा करा जाए गोटे जीव स्वधर्म प्रति निष्ठ हेले तार कौन लाभ हम। जन जी स्वधर्म प्रति निष्ठ नहीं पार तार अधिकार च्युत हो सर जो अधिकार लोक से अधिकार काम कर मानते ब्राह्मण टा ब्राह्मण कर्म कर क्षेत्रीय कर्म निजुक्ति करदे तार यदि क्षेत्रीय स्पिरिटा ना क्षेत्रीय कौन कह तार तेजटा ना भावनाटा ना से कौन कौन कर ब्राह्मण कर्म करेत्रीय कर्म प्रति विमुख हम। कलिजुग तो ना कलिजुग तो यह सब वर्णाश्रम सिस्टम रो जिनिसटा क्षेत्रीय ब्राह्मण आदि साइंस हिसाब से देखा विज्ञान आध्यात्मिक विज्ञान हिसाब से चक्रवात ना सिद्धर स्वामी सप्तम स्कंद भागवत में टीकार से रचना कर आमर जो वर्णाश्रम सिस्टम रहा आम विशेषकर आम जो वैष्णव मान जो भगवान जो कहे चतुर्वर्णमय श्रेष्ठ गुणकर्म विभाग नियम हिसाब से ब्राह्मण भितर भी शूद्र अच्छा ब्राह्मण भितर ब्राह्मण अच्छा ब्राह्मण भितर क्षेत्रीय अच्छा ब्राह्मण भितर वैश्य अच्छा जाति की नहीं कि भगवान कही ना गुण को नहीं कहते गुणटा प्राधान्य रहा जदि कहीं ब्राह्मण कूल में जन्म तार शूद्र गुण गुड़ाक रही आम तो मंस खाऊ अपरिष्कार अपरिच्छन्न तार कौन शौचता ना से कौन है शूद्रटा कूल जन्म कौन मिले जन्म कौन मिले जन्मटा का शुद्ध कर प्रभा जो उदाहरण दे कहते वकिल पूजे वकिल को किसी माने ना डक्टर पूजे डक्टर को किसी माने ना सुधर कह पार मो बापा डक्टर था मुझे डक्टर हो क्वालिफिकेशन गोटे विज्ञान जिनस ना ब्राह्मण आ वैष्णव ये भाई सब भेदटा रही सब ब्राह्मण मान वैष्णव मान को हीन दृष्टि देखते ब्राह्मण कह आम सब तो आम ब्राह्मण कूल जन्म ये सब कौ जातिर लोक इन ठाकुर को पूजा करिए ब्राह्मण ब्राह्मण मान भर वैष्णव भक्ति ठाकुर थी बेले क्या सी तो बहुत कटा थे ब्राह्मण बड़े सब अरे ब्राह्मण मुझे जो बुढ़ी माँ क्यों कत बड़े से मन लगे कौन जयपुर रोते से ब्राह्मण घर बहु से आसिक सी कथा कह आम ब्राह्मण घर लोक आम कौन महामंत्र जप कर वैष्णव हो पार मुँह कहला जिते वैष्णव धर्मटा आस ब्राह्मण को दूर आती हिसाब से देख चैतन्य महाप्रभु कौन थे रावणाचार्य कौन थे सीआर बुका ही कहना मुझे तुम किए किए गोटा शिखुच वैष्णव मान से विष्णु भक्त जीवन हूँ कृष्ण लोक सब जाते मुंडर विष पूरी दिखाई वैष्णव धर्म ने जाति प्रति किसी ना मैंने सब सब जातिर लोक रोज सब जाति सब कम कर छुआ छुई कि बर्तमान कौन अच्छी जातिर प्रथाटा को मना कर जाए कि गुण हिसाब से जाति धरिया पड़े समाज में जाति प्रथा रोटा को बंद कर पार किंतु गुण हिसाब से जाति रही ब्राह्मणटा जदि तार केवल एक्सेप्शनल केस रे कौन कह स्वतंत्र ସ୍ଥାନ ମାନଙ୍କରେ କେବଳ ଏହାର ବ୍ୟତିକ୍ରମ ଦେଖାଯାଏ, ନହେଲେ ପ୍ରାୟ ସବୁ ସେ ଜିନିଷଟା ରହିବ, ଗୁଣଟା ରହିବ। ପରଶୁରାମ କ'ଣ ଥିଲେ? ବ୍ରାହ୍ମଣ ଥିଲେ କିନ୍ତୁ କାର୍ଯ୍ୟ କରୁଥିଲେ କ୍ଷତ୍ରିୟର, ଏଇଟା ଏକ୍ସେପ୍ସନାଲ ଜିନିଷ। ଚକ୍ରପା ଟୀକାର ଏଇ ଗୀତାର ଟୀକାର ରଚନା କରିଛନ୍ତି, ସେଇଟାକୁ ସମସ୍ତେ ଫଲୋ କରିପାରିବେନି। ସେ କ୍ଷତ୍ରିୟ ବ୍ରାହ୍ମଣ କ୍ଷତ୍ରିୟ କର୍ମ କଲେ, ଇଏ ବିଶ୍ୱାମିତ୍ର କ'ଣ ଥିଲେ? ସେ ବ୍ରହ୍ମଣଶୀ କାମ ବ୍ରହ୍ମଣଶୀ, ସେଇଟା ଏକ୍ସେପ୍ସନାଲ ଜିନିଷ, ତେଣୁ ସେଇଟାକୁ ଇଏ କରିକି ସବୁ କରିପାରିବନି। ସେଥିପାଇଁ ଗୁଣଟା ହେଉଛି ପ୍ରାଧାନ, ଗୁଣଟା ହେଉଛି ପ୍ରାଧାନ। ଯେଉଁ କୂଳରେ ସେ ଜନ୍ମ ହଉ, ଭଗବାନ ବର୍ଣ୍ଣାଶ୍ରମ ସିଷ୍ଟମଟା ଏଇଥିପାଇଁ ଅର୍ଜୁନଙ୍କୁ ସ୍ୱଧର୍ମ ଉପରେ ସ୍ଥିର ହେବା ପାଇଁ କହୁଛି। ତୁମେ କ୍ଷତ୍ରିୟ ମାନେ ତୁମ ନିକଟ ରଜଗୁଣର ପ୍ରାବଲ୍ୟ ରହିଛି, ତେଣୁ ତୁମ ଯୁଦ୍ଧ କ୍ରିୟାଟା ତୁମର ଧର୍ମ। ଆମର ଏଇ ଯେଉଁ ବୈଷ୍ଣବ ଧର୍ମଟା ଏତେ ସୁନ୍ଦର ସିଷ୍ଟମେଟିକାଲ କରିଦିଆଯାଇଛି, ଏଥିରେ ତ ଆମର ଆଉ ଜାତି ନାହିଁ, ଏଇଟା ଆତ୍ମଧର୍ମଟା। ତେଣୁ ଏଠି ଯେଉଁ ଆତ୍ମଧର୍ମ ହିସାବରେ ସେବାଟା ରହିଲା, ସେବାଟା ହେଉଛି ନିର୍ଗୁଣ, କି ଜଣଙ୍କର ଗୁଣ ହିସାବରେ ତାକୁ ସେବାର ଲଗା ହବ, ସେ ଯେଉଁ ନିର୍ଗୁଣ ସ୍ତରକୁ ଯିବ। ଜଣଙ୍କର ବ୍ରାହ୍ମଣ ଗୁଣ ନାହିଁ, ସେ ନିଟ୍ ଆଣ୍ଡ କ୍ଲିନ୍, ଭଲ ମନ୍ଦ ନାହିଁ, ଠାକୁର ସେବା କରିପାରିବନି, ଏତେ ରେଗୁଲେଟିଭ ନୁହେଁ, ସେ ପୁଣି ଭକ୍ତି ପାଇବ କେମିତି? ତାକୁ ସେ ସମସ୍ତେ ବ୍ରାହ୍ମଣ ସେବା କରିପାରିବେନି। ଠିକ ଅଛି, ତୋର ବ୍ରାହ୍ମଣ ପୂଜାରେ ସେବା ନ କରିପାରିବ, ମନ୍ଦିର ସଫା କର, ରୋଷେଇ କର, ସମସ୍ତଙ୍କର ଗୁଣ ହିସାବରେ ସେବା ଦିଆ ହବ। ତାର ଗୁଣ ହିସାବରେ ନ, ତାର ଗୁଣ ହିସାବରେ ସେବା ନଦେଲେ ତାର ଗୁଣଟା ତାକୁ ସୁଟ୍ କରିବନି, ସେ ଖାଲି ଠେଲି ପେଲି ହେଇକରି ତାର ଶ୍ରଦ୍ଧା କିଛି ଆସିବ, ସେ ବି କଷ୍ଟ ପାଇବ, ଭଗବାନ ସେବା ଗ୍ରହଣ କରିବ, ଗୁଣ ହିସାବରେ ସେବା ଦେବାକୁ ପଡ଼େ। ତାର ସେ ଗୁଣଟା କ'ଣ ହବ ନା, ଭଗବାନଙ୍କ ସେବାରେ ଲାଗିଲା ପରେ ତାର ଗୁଣର ନିର୍ଗୁଣ ସ୍ଥିତିକି ଯିବ। ଆମର ନିର୍ଗୁଣ ସ୍ଥିତିକି ଯିବା ଯିବାର କାମଟା ନା, ବୈଷ୍ଣବ ଧର୍ମଟା କ'ଣ, ଆମେ ନିର୍ଗୁଣ ସ୍ଥିତିକି ଯିବ। ଆମର ସେବାର ତାତ୍ପର୍ଯ୍ୟ ରହୁଛି, ଯେମିତି ଗତକାଲି ଅଧିକାର କଥା ପଡ଼ିଥିଲା, ଏଇ ଯେଉଁ ଭଗବାନଙ୍କ ସେବାର ତାତ୍ପର୍ଯ୍ୟ ଯେଉଁ ନିର୍ଗୁଣ ସ୍ତରକୁ ଯିବ, ଭଗବାନ ଆମ ସେବାଟାକୁ ଗ୍ରହଣ କରିବେ, ଏଇଟା ତ କର୍ମ ନୁହେଁ ନା, ସେବାଟା ଲାଗୁଛି ମାନେ ସେଥିରେ ନିଷ୍କାମତା ରହିଛି। ଆଉ ଗୁରୁଦେବ ସବୁବେଳେ କୁହନ୍ତି ଏଇଟା ଲଭିଂ ସର୍ଭିସ, ପ୍ରୀତିପୂର୍ଣ୍ଣ ସେବା, ଯେଉଁଟା କରୁଛୁ ତ ପ୍ରୀତିରେ କର, କାରଣ କୃଷ୍ଣଙ୍କର କିଛି ଅଭାବ ନାହିଁ, ତୁମ କତୁରୁ କିଛି ସେ ଚାହୁଁନାହାନ୍ତି। ଭଗବାନ ଯେତେବେଳେ ତାଙ୍କର ତାଙ୍କୁ ଭଲ କେହି ନ ପାଉଥିଲେ, ସେ ବୃନ୍ଦାବନ ଧାମ, ଭଗବାନ କେମିତି ଭଗବାନ, ଧାମ ଥାଅ ଧାମବାସୀ ଥାଅ, କ'ଣ ମାଧବେନ୍ଦ୍ରପୁରୀଙ୍କ ସମୟରେ ମାଧବେନ୍ଦ୍ରପୁରୀ ଆସିବା ପୂର୍ବରୁ ଧାମବାସୀ ନଥିଲେ, ଅଲଗା ସାଧୁ ନଥିଲେ, କିନ୍ତୁ ଗୋପାଳଙ୍କୁ ଭଲ ପାଇବା ଲୋକ ନଥିଲେ, ତାଙ୍କୁ ଯିଏ ଭଲ ପାଇବ ସେ ସେଭଳିଆ ଲୋକ ଦରକାର। ବିଧି ଜାଗାରେ ରଖ, ନୀତିନିୟମ ଜାଗାରେ ଅଛି, କିନ୍ତୁ ୟା ଉପରେ ଗୋଟେ ଜିନିଷ ଅଛି, ଆମେ ଧାମକୁ ନିନ୍ଦା କରିପାରିବାନି, ଧାମବାସୀଙ୍କୁ ନିନ୍ଦା କରିପାରିବାନି, କିନ୍ତୁ ତା ଉପରେ ବି ଆଉ ଗୋଟେ ଜିନିଷ ଅଛି, କୃଷ୍ଣ ଯାହାକୁ ଭଲ ପାଇବେ, କୃଷ୍ଣଙ୍କର ଜିନିଷଟା ଏଇଟା ସ୍ୱତନ୍ତ୍ର। ଧାମବାସୀ ନଥିଲେ କି ନାହିଁ, ସାଧୁ ଥିଲେ କି ନାହିଁ, ବ୍ରଜବାସୀ ଥିଲେ କି ନାହିଁ, ସେ ବ୍ରଜବାସୀମାନଙ୍କୁ ଦୀକ୍ଷିତ କରେଇଲେ। ପ୍ରଭୁପାଦ ଦେଖ ତତ୍ପର୍ଯ୍ୟରେ କ'ଣ ଲେଖୁଛନ୍ତି, ମାଧବେନ୍ଦ୍ରପୁରୀ ବ୍ରଜବାସୀ ମାନେ କ'ଣ, ସେମାନେ ସବୁ କିଏ ଗୁଜର ଥିବେ, କେଉଁ ଅଲଗା ଜାତିର ଗୌଡ଼ ଥିବେ, କ'ଣ ଜାତିର ଥିବେ, କହିଲେ ନାହିଁ ତୁମେ କରିପାରିବେ, ସରି ବ୍ରାହ୍ମଣମାନଙ୍କୁ ଆଣିଲେ, ଅଲଗା ଜାତିରୁ ନାହିଁ, ବ୍ରାହ୍ମଣମାନଙ୍କୁ ଦେଖି ବୈଷ୍ଣବ ଦୀକ୍ଷିତ ଦେଲେ, କିଏ ମାଧବେନ୍ଦ୍ରପୁରୀ, ତୁମେ ଆମର ଏଟା ବୈଷ୍ଣବ ପରମ୍ପରା, ବ୍ରାହ୍ମଣ ଦୀକ୍ଷା ନ, ଏ ତୁମକୁ ବୈଷ୍ଣବ ହେବାକୁ ପଡ଼ିବ, ବୈଷ୍ଣବ ହେଲେ ତୁମେ ହେବେ। ଆମର ବା ନିର୍ଗୁଣ ଜିନିଷକୁ ଆମେ ଯିବା ପାଇଁ ଚାହୁଁଛେ ନା, ଆମର ସେଗୁଡ଼ା ଜିନିଷଟା ଦେଖା ହେବନି, ଯେଉଁମାନେ ସବୁ ବୈଷ୍ଣବ ହେଇକି ସବୁ ଅନ୍ୟମାନଙ୍କୁ ଘୃଣ ଦୃଷ୍ଟିରେ ଦେଖନ୍ତି, ଆ ସେ ଜାତିର ସେ ଜାତିର ସେ ଏମିତି, ସେଇଟା ସବୁ ଅପରାଧ ହବ, ସେଇଟା ଜୀବଟା ନା, ସେଇ ବ୍ୟକ୍ତିକୁ ତୁମେ ନିନ୍ଦା କରିପାର, ସେ ବ୍ୟକ୍ତିର ଗୁଣଟାକୁ ନିନ୍ଦା କରିପାର, ଯେ ସେ ବ୍ୟକ୍ତିଟା ପରିଷ୍କାର ନୁହେଁ, ପରିଚ୍ଛନ୍ନ ନୁହେଁ, କିନ୍ତୁ ତା ଅର୍ଥ ନୁହେଁ ଯେ ସେ ଜାତିର ବ୍ରାହ୍ମଣ ଯେଉଁମାନେ ସବୁ ଖରାପ, କ୍ଷତ୍ରିୟ ଯେଉଁମାନେ ସବୁ ଖରାପ, ବୈଶ୍ୟ ସେମିତି ନାହିଁ, ଏଇଟା ସେଭଳିଆ ସାମାଜିକ କଥା ହିସାବରେ ଏଇଟା କୁହା ହବନି। ତେଣୁ ଆମର ଏଇ ଯେଉଁ ଆମର ଯେଉଁ ପଦ୍ଧତିରେ ରହିଛନ୍ତି, ଭଗବାନ କାହିଁକି ସ୍ୱଧର୍ମ କଥା ଅର୍ଜୁନ କହୁଛନ୍ତି, କାରଣ ମୁଁ ଗୋଟେ କଥା ପଢ଼ୁଛି, ତାପରେ ତୁମେ ଆମେ ଆଲୋଚନା କରିବା ଭକ୍ତିନାଥ ଠାକୁର କ'ଣ ଲେଖିଛନ୍ତି ୟା ଉପରେ। ଏଇ ଶ୍ଳୋକ ଉପରେ ମୁକ୍ତ ଓ ବଦ୍ଧ ଦଶା ଦ୍ୱୟ ଭେଦ ଜୀବର ସୁଧର୍ମ ଦ୍ୱିବିଧ, ଦୁଇଟା ଦଶା ରହିଛି, ମୁକ୍ତ ଦଶାରେ ଆଉ ବଦ୍ଧ ଦଶାରେ ଜୀବର ସୁଧର୍ମ ହେଉଛି ଦୁଇ ପ୍ରକାର। ସୁଧର୍ମଟା କ'ଣ, ଏଇଟା ବହୁତ ମିସ୍ଅଣ୍ଡରଷ୍ଟାଣ୍ଡିଂ, ଆମେ ସିନା ବୈଷ୍ଣବ ହେଇଯାଉଛେ, କାରଣ ଆମର ତ ଆଉ ଗୁରୁବର୍ଗ ଆପଣ ଏଇଟା ଗୋଟେ ଏଡ଼େ ବଡ଼ ଫାଷ୍ଟ ଫିଲୋସଫି, କିଏ ତାକୁ ଏ ବି ସି ଡି କରି ପଢ଼ିବ କିଏ କିଏ, ବିରକ୍ତି ଲାଗୁଛି ନା, ଆମକୁ ବି ବିରକ୍ତି ଲାଗିଲାଣି, ଆମେ ତ ଆସିଲୁ ଗୁରୁଦେବଙ୍କ ପାଖକୁ, ସେତେବେଳେ ଗୁରୁଦେବ କେଉଁ ସ୍କନ୍ଧ କରୁଥିଲେ, ନବମ ସ୍କନ୍ଧ ନା ଦଶମ ସ୍କନ୍ଧ, ଆଜି ତ ଆଜିକାଲି ଗୋଟେ ଛୁଆ ତ ଟ୍ରେନିଂ ଦିଆହଉଛି, ଜପ କର, ଏହା କର, ଶିଖାଯାଉଛି, ସେତେବେଳେ କିଛି ନାହିଁ, ଆସିଲେ ସେବା କର, ବାସ ଆସ, ଗୁରୁଦେବ କାହା ସାଙ୍ଗେ କଥା ଆଶା କରନ୍ତିନି। ଆଜିକାଲି ଯାଇ ପଚାରୁଛନ୍ତି, ପ୍ରଶ୍ନ ପଚାରିଦେବେ, କେଉଁ ମହାରାଜ ଆସନ ମଧ୍ୟ ସନ୍ଦେହ ଦୂର କର, ପ୍ରଶ୍ନ ପଚାରିଲେ କେହି କିଛି ନାହିଁ, କୁଆଡ଼େ ବାଟ ମିଳେନି, କିଏ ତୁମକୁ ଏତେ ପଢ଼େଇବ, କେବଳ ତୁମେ ଯାହା ପ୍ରଭୁପଦ ଗୋବିନ୍ଦ ଚାଣ୍ଡ ହରେ କୃଷ୍ଣ ଭଗବାନ ଭଜନ କର, ସେବାଟା କର, ତୁମେ ପ୍ରଭୁ ବ୍ୟବସ୍ଥା କରିଦେବ। କାରଣ ଏଇଟା ଗୋଟେ ଭାଷ୍ଟ ଫିଲୋସଫି ନା। କିନ୍ତୁ ଯଦି ତୁମର ଫାଉଣ୍ଡେସନଟା କଚା ରହିଛି, ତୁମର ଯଦି ବୁଝିବାଟା ଏଇ ଧର୍ମଟା କ'ଣ, ବୈଷ୍ଣବ ଧର୍ମ କ'ଣ, ପରମ୍ପରା କ'ଣ, ଶିକ୍ଷା କ'ଣ, ମହାମନ୍ତ୍ର କ'ଣ, ଠିକ ଫର୍ମାଟରେ ତୁମେ ବୁଝିନ, ତୁମେ ଇନକ୍ଲାଇଣ୍ଡ ହେଇପାରିବ। କ'ଣ କୁହାଯିବ, ତୁମର ଗୋଟେ ତା ପ୍ରତି ଆସକ୍ତି ଆସିବନି। ଧର୍ମଟା ତ ଗୋଟେ ନ୍ୟାଚୁରାଲ ଜିନିଷଟା ନା, ଏଇଟା ସ୍ୱାଭାବିକ ଜିନିଷ। ତୁମେ ଜବରଦସ୍ତି ଗୋଟେ ଲୋକର ଆର୍ତି ଅର୍ଥାର୍ତି କି ଆଣିକି ଭର୍ତ୍ତି କରିଦେବ, ସେ ତାର ଦୁଃଖ ଅଛି ଆଉ ତାର କିଛି ପଇସା ଦରକାର ଅଛି, ସେ ବୈଷ୍ଣବ ହେଲେ ବି ସେ ଯଦି ଫିଲୋସଫିଟା ନ ବୁଝିଲେ ତାର ମଙ୍ଗଳ କିଛି ହେଲାନି। ସେ ଦୁଇଟା ଜିନିଷ ପାଇଗଲେ ସାଟିସ୍ଫାଏଡ଼ ହେଇଯିବ, ତାର ଦୁଃଖୀ ଦୁଃଖୀଟାର ଦୁଃଖ ଚାଲିଗଲେ ସରିଲା, ଆଉ ଆର୍ତିର ସରି ଅର୍ଥାର୍ତିର ଅର୍ଥ ମିଳିଗଲେ ସେ ଛାଡ଼ିଦେବ। ଫିଲୋସଫିଟା ବୁଝିବାର ଅଛି ନା। ଆମର ଏ ଯେଉଁ ବୈଷ୍ଣବ ଧର୍ମଟା କ'ଣ, ସ୍ୱଧର୍ମଟା କ'ଣ, ଆମର ବି ସ୍ୱଧର୍ମ ଅଛି ନା। ଆମର ସ୍ୱଧର୍ମ ଆମର ଏଠି ଏଇ ଯେଉଁ ସ୍ୱଧର୍ମଟା ଏଇଟା ଏଇ ଯେଉଁ ଏଠି କୁହାଯାଏ ନା ସ୍ୱଧର୍ମ ଚାପି ବିକ୍ଷତେ, ଏ ଯେଉଁ କହୁଛନ୍ତି ଭଗବାନ, ଏଇଟା ଏଇଆ ଅର୍ଥଟା କ'ଣ, ଆମେମାନେ ବୈଷ୍ଣବ ନା। ବର୍ଣ୍ଣାଶ୍ରମ ଏଇ ବର୍ତ୍ତମାନ ତମେ ବର୍ଣ୍ଣାଶ୍ରମ ଧର୍ମ କଥା ଚାଲିଛି, ୟାର ଏଇ ଗଣ୍ଡିର ଉର୍ଦ୍ଧ୍ୱ ହେଉଛି ବୈଷ୍ଣବ ଧର୍ମ, ସବୁବେଳେ ମନେ ରଖିବା ଦରକାର। ହେଲେ ଲୋକମାନେ ଆମକୁ ସବୁ ବୁଝିପାରନ୍ତିନି, କହିବେ ଏମାନେ ଶୁଦ୍ଧ ହେଉନାହାନ୍ତି, ଏମାନେ ଆପମା ମରିଗଲେ, ଏମାନେ କିଛି ମାନୁନାହାନ୍ତି, ତାଙ୍କର କିଛି ଜାତିପ୍ରଥା ନାହିଁ, କିନ୍ତୁ ଆମେ କ'ଣ ତା ଭିତରେ ଅଛୁ, ତା ଭିତରେ ନ ଆମେ ସେ ଜିନିଷ ଆମେ ଆତ୍ମଧର୍ମ ଉପରେ ଚାଲିଛୁ, ଆମେ ସେଟାକୁ ବିରୋଧ କରିବୁନି। କାହିଁକି ସେ ପ୍ରଥାଟା ରହିବ ସମାଜରେ, ସେଟା ବର୍ଣ୍ଣାଶ୍ରମ ଭିତରେ ରହିବ, ଆମେ ତାର ଉର୍ଦ୍ଧ୍ୱରେ, ଆମର ସେମିତି ନାହିଁ। ଆମର ଆତ୍ମଧର୍ମଟା, ଆମର ଯେଉଁ ସ୍ୱଧର୍ମଟା ହେଲା ଭଗବାନଙ୍କୁ ଭଲ ପାଇବା, ପ୍ରୀତି କରିବା, ସେ ଲେଖିଲେନି ଭାଗବତରେ ସେ କଥା, ପ୍ରଥମ ସ୍କନ୍ଦ ନା ଦ୍ୱିତୀୟ ସ୍କନ୍ଦ କହିଲେନି, ଜୟ ଆତ୍ମା ସୁପ୍ରସିଦ୍ଧତେ ଅହିତୁକି ଅପରଧିହତା ୟ ଆତ୍ମା ସୁପ୍ରସିଦ୍ଧତେ। ଆମର ଆତ୍ମଧର୍ମଟା କେବଳ ଭଗବାନଙ୍କର ଅହେତୁକି ଆଉ ଅପ୍ରତିହତା, ହେତୁ କିଛି ରହିବନି। କାହିଁକି ସେବା କରୁଛି, ହେତୁ କ'ଣ, ଯୁକ୍ତି କ'ଣ, ଡିମାଣ୍ଡ କ'ଣ, ଏସବୁ ଭଗବାନଙ୍କ ସେବା ନୁହେଁ, ଏସବୁ ଭଗବାନଙ୍କ ସେବା ହେଲା। ଏଇଟାକୁ ତୁମେ ସୁସାଇଡ଼ଟା କରାଯାଇଛି ତୁମକୁ ସେଲ୍ଟର ଦେବା ପାଇଁ, ଏଇଟା ମନ ସବୁବେଳେ ମନେ ରଖିବ। ଏ ସମାଜ ପ୍ରଭୁପାଦ ଯେଉଁ ଇସ୍କନଟା କରିଛନ୍ତି ଆମମାନଙ୍କୁ ସବୁ ଆଶ୍ରୟ ଦେବା ପାଇଁ, ଆମେ ଆଶ୍ରୟ ଯେଉଁ ଆଶ୍ରୟ ରହୁଛେ, ଯେଉଁଠି ଯେଉଁ ଧର୍ମରେ ଆସିକି ରହୁଛେ, ଆମେ ଆଶ୍ରୟ ପାଇଗଲେ ଏଠି ବର୍ତ୍ତମାନ। ଆମର କାର୍ଯ୍ୟଟା କ'ଣ, ବୈଷ୍ଣବ ଧର୍ମକୁ ଆଚାର୍ଯ୍ୟମାନଙ୍କୁ ଅନୁଶୀଳନ କରିବା, ଆମେ ଅନୁଶୀଳନ କରିବା ଦରକାର। ଆମର ଧର୍ମ କ'ଣ, ଅହେତୁକି ଡିମାଣ୍ଡ କିଛି ନାହିଁ, ବା ବୈଷ୍ଣବ ହେଲେ ଆଉ ବର୍ତ୍ତମାନ ଆମର କେବଳ ଜୀବନ ଲକ୍ଷ୍ୟ ହେଲା ବିଷ୍ଣୁ କେମିତି ଖୁସି କରିବ। ବୈଷ୍ଣବ ମାନେ କ'ଣ, ବିଷ୍ଣୁ ଯେ ଉପାସନା କରନ୍ତି, ପୁଣି ଉପାସନା ତ କର୍ମକାଣ୍ଡରେ ଉପାସନା ହେଉଛି, ଆମେ ବିଷ୍ଣୁ କ'ଣ ଉପାସନା କରିବୁ, ନାଇଁ ବିଷ୍ଣୁଙ୍କର ପ୍ରତିବିଧାନ ଯେଉଁମାନଙ୍କର ଜୀବନର ଲକ୍ଷ୍ୟ, କେବଳ ବୈଷ୍ଣବ ହେଉଛି ଏହା। ଉର୍ଦ୍ଧ୍ୱପୁଣ୍ଡ ତିଲକ ଧାରଣ କରିକି ଏମିତି ନା ଯାଇ ଯେଉଁ ଆଜିକାଲି ସବୁ ଲୋକ ତିଲକ ମାରିଦେଉଛନ୍ତି, ଯେମିତି ନନାମାନେ ସବୁ ତିଲକ ମାରନ୍ତି, ଲୋକମାନେ ସେ ପାଲଗାଇକ ମାନେ ତିଲକ ମାରିନଥିଲେ ଆଗରୁ, ସେ କାନରେ ଟିକେ ସେଠି ଟିକେ ସେ ଲଗାଇଦେବେ, କେତେବେଳେ ଏଠି ଟିକେ ଲାଗିଥିବ, ତିଲକ ଟିକେ ମରା ହେଇଥିବ, ତିଲକ ଆମେ କ'ଣ ସେଭଳିଆ ନା, କ'ଣ ଆମେ କ'ଣ ଲୋକମାନଙ୍କୁ ଗୋଟେ ସୋ ଦେଖିବା ପାଇଁ ତିଲକ ମାରିଛୁ ନା କ'ଣ। ଆମର ବୈଷ୍ଣବ ଉର୍ଦ୍ଧ୍ୱପୂର୍ଣ୍ଣ ତିଲକ, ଆମର କାମଟା ଆମ ଜୀବନଟା ହେଲା, ଆମକୁ ଜଣେ ଦେଖିଲେ, ଜଣେ ବୈଷ୍ଣବ ଦେଖିଲେ, ସେ କହିଲେ ଯାହା ଗୋଟେ ବୈଷ୍ଣବ ଦର୍ଶନ ହେଇଗଲା। କାହିଁକି ନା, 24 ଘଣ୍ଟା ଗୋଟେ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚିନ୍ତା କରୁଛି, ମୁଁ ଖାଇବି, ମୁଁ ରହିବି, ମୋ ସ୍ତ୍ରୀ, ମୋ ପିଲା, ନା କ'ଣ ଭାବିଲେ ଆଉ କ'ଣ, ମୁଣ୍ଡରେ ତ ମୁଁ ମୋର ଆଉ ଏ ତ ସଂସାର, ଆଉ ସଂସାର କ'ଣ। ସକାଳୁ ଗୋଟେ ଲୋକ ଉଠିବ ଆଉ ତାର କିଛି ହେଲା ମୁଣ୍ଡରେ ନାହିଁ, ଦେଶ ଛାଡ଼, ଭଗବାନ କେତେ ଉପର ଲେବୁଲରେ ରହିଲେଣି ଆଉ, ଆମେ ଯାହାକୁ ପରେ ତାକୁ ଭଗବାନ ଦେଇଦେବା, ଆଗରେ ହେଲା ମୁଁ ମୋର, ବୁଝିପାରୁଛନ୍ତି ନା, ଭାବିଲେ ମୁଁ ମୋର ପରେ ଭାଇ ବନ୍ଧୁ ପରିବାରଟା, ଆଗେ ମୁଁ ମୋର ଗଣ୍ଡି ଉପରକୁ ଗଲେ ପରିବାର ଧରିବ, ବର୍ତ୍ତମାନ ତ ସେ ବର୍ତ୍ତମାନ ପୁରା ଲାଷ୍ଟ ଲେବୁଲକୁ ପଳେଇ ଆସିଲା, ବୁଝିପାରୁଛନ୍ତି କ'ଣ ମୁଁ କହୁଛି, ବର୍ତ୍ତମାନ ଲାଷ୍ଟ ଲେବୁଲ, ବର୍ତ୍ତମାନ ଡିଗ୍ରେଡେଡ଼, କ'ଣ କହୁଛି, ପତିତ ସମାଜ, ଗୋଟେ ଖାଲି ମୁଁ ମୋର, ଭାଇ ଭାଇ ହେଲେ ବି, ସ୍ୱାମୀ ସ୍ତ୍ରୀ ହେଲେ ବି, ମୁଁ ମୋର, ମୁଁ ବଞ୍ଚିବି ନା ଆଉ। ଅନୁସୟା କଷିଆ କହିଥିଲି, ସତ୍ୟ ଅନୁସୟ ଆମ ମୁଁ ମୋର କିଏ ଅଛି ଆଉ, କ'ଣ ସାର ନଳ ଦମୟନ୍ତୀ, ମୁଁ ମୋର ଥିଲା, ବର୍ତ୍ତମାନ ଖାଲି ମୁଁ ମୋର ଭୁଲି ଗଲେଣି ଲୋକ, ଆଇ ମୁଁ ବଞ୍ଚିବାର ଅଛି, ମୋର ଦରକାର, ମୋ ପିଲା ଛୁଆଟା ଛାଡ଼, ଆଗେ ନିଜର, ବର୍ତ୍ତମାନ ନିଜେ ପୁରା ସେ ପ୍ରଭୁ ସେ ଇଂଲିଶରେ ସେ କଥା କହୁଛନ୍ତି, ପ୍ରାକ୍ଟିକାଲି ନୋ ୱାନ୍ ୱାଣ୍ଟସ୍ ଟୁ କେୟାର ଏନି ୱାନ୍ ପ୍ରଭୁପାଦ କହୁଛନ୍ତି ଏମିତି ସମାଜ ଆସିଗଲାଣି କିଏ କାହାର ଚିନ୍ତା କରିବାକୁ ରାଜନୀତି ସମସ୍ତେ ମୁଁ ଏନ୍ଜୟ କରିବି ସତ କଥା ଗୁଡ଼ା ଏଇଟା ଏତେ ତଳକୁ ଆମେ ପଳେଇ ଆସିଛେ ଧର୍ମଟା କେତେ ଉଚ୍ଚରେ ଏଣେ ଭଗବାନ ଆଉ ଗୋଟେ ଲୋକ ଖାଲି ମୁଁ ମୋର ଚିନ୍ତା କରୁଛି ମୁଁ କେମିତି ଚାକିରି କରିବି ମୁଁ ଭଲରେ ରହିବି ମୋଟି ଭଲ ରହେ ଇଏ ସବୁଠୁ ପତିତ କିଛି ଲୋକ ଅଛନ୍ତି ଜାଣିଛନ୍ତି ନା ସେ କେବେ ପିଲା ଛୁଆଙ୍କୁ ବି ଚାହାନ୍ତିନି ସ୍ତ୍ରୀ କଥା ବି ବୁଝିବେନି ମୋର ଟଙ୍କା ଦରକାର ମୋର ଭଲ ଖାଇବା ଦରକାର ତୁମେ ମୁଁ ଅଲଗା ଅଲଗା ଭଲ ମୋର କ'ଣ ଅଛି ମ ମୁଁ କେତେଟା ଲୋକ ଦେଖିଛି ସେ ଛୋଟ ପିଲାବେଳେ ଦେଖିଛି ସେ ପିଲା ଛୁଆ କାମ ଅନେଇବେନି ତାଙ୍କର ଭଲ ଖାଇବାର ଅଛି ତାପରେ କିଏ ଖାଇଲା ନ ଖାଇଲା ମୋର ଏତିକି ଖାଇବାର ଅଛି ମୁଁ ଦେଇଦିଅ ତୁମର ଥାଉ ନ ଥାଉ ଇଏ ସବୁଠୁ ଡିଗ୍ରେଡେଡ୍ ସବୁଠୁ ପତିତ ୟା ଉପରକୁ ଯେଉଁମାନେ ରହିଲେ ସେମାନେ ଗୋଟେ ପରିବାର ଜିନିଷଟା ଦେଖନ୍ତି ମୁଁ ମୋ ସ୍ତ୍ରୀ ମୋ ଛୁଆ ମୋ ପିଲା ଏମାନେ ଟିକେ ଦେଖନ୍ତି ଏମାନେ ତା ଉପର ଲେବୁଲ ତା ଉପର ଲେବୁଲ ଲୋକ ତାର ଗୋଷ୍ଠୀକି ଦେଖିବ ଗୋଷ୍ଠୀ ମାନେ ଜାତି ଭାଇ ଜାତି ଭାଇ ସବୁ ଗୋଷ୍ଠୀ ଥିଲା ନା ଆଉ ଏଇଟା ବର୍ତ୍ତମାନ କିଛି ଅଛି ବର୍ଣ୍ଣାଶ୍ରମ ଧର୍ମର ଗୋଟେ ଗୋଟେ ଗଣ୍ଡି ଭାଙ୍ଗିକି ଚୁରମାର ହେଇଗଲାଣି ଗୋଟେ ଦୁଃଖ ଯେ କେବଳ ବଞ୍ଚି ଯାଇଛନ୍ତି ପ୍ରଭୁପାଦ ଆସିଲେ ବୋଲି ଆମେମାନେ ସବୁ ବଞ୍ଚିଗଲୁଣୁ କୁଆଡ଼େ କ'ଣ ହେଇଥାନ୍ତା ଆଉ ସୃଷ୍ଟି କ'ଣ ହେଇଥାନ୍ତା ଆଗରୁ ସବୁ କ'ଣ ଜାତି ଭାଇ ଡାକଲେ ଯାଇ ଜାତି ଭାଇ ଡାକରେ ଦେଖୁନାହାନ୍ତି ଶୁଦ୍ଧ ଶୁଦ୍ଧ ଇଏରେ କ'ଣ ଅଛି ସୁଧି ସୁଧି ଗୁଡ଼ାକରେ କ'ଣ ଅଛି ଜାତି ଭାଇ ଡକା ହବ ଭାଇ ଏରିଆ ଜାତି ଭାଇ କହିବା ଆମ ଭାଇ ଏରିଆ ଜାତି ଭାଇ ଡାକ ଯେଉଁ ତାଙ୍କର ଯେଉଁ ଗରିବ ଲୋକ ହେଇଥିଲେ ଖାଇବାକୁ ନଦେଇ ପାରିଲେ ଜାତି ଭାଇ ଡାକି ଖାଇବାକୁ ଦେବ ପିଠାପଣା ହେଲେ ଇଏ ପଣସ ଯଦି ବାଡ଼ରେ ଗୋଟେ ପଣସ ତା ଭାଙ୍ଗିବେ ପଠେଇବେ ତାଙ୍କ ଘରୁ ଇଏ ତା ଉପରେ ଲେବୁଲ ଗୋଷ୍ଠୀ ତାପରେ ତା ଉପରେ ଲେବୁଲ ଆସିଲା ଗ୍ରାମ ଆମ ଗାଁ ପାଇଁ କିଛି କରିବ ଆସ ଆମ ଗାଁର ମୁଁ ଦେଖିଛି ସିଏ ଛୋଟ ପିଲାବେଳେ ସେ ଦେଖିଛି ଅଛନ୍ତି ଜଣେ ରିଲେଟିଭ ବଡ଼ ଭାଇ ଭଳିଆ ବଡ଼ ଭାଇ ତ ସିଏ ଆଉ ସବୁ ଡ୍ରେନ୍ ଗାଁରେ ମୁଣ୍ଡରୁ ସମୁଦ୍ର ସବୁ ଡ୍ରେନ୍ ସଫା କରିବ ଲୋକମାନେ ୟୁଜ୍ କରିବେ କେଉଁଟା ଟିୱେଲ୍ର ପାଣି ସବୁ ପଚିକି ଡ୍ରେନ୍ କାରଣ ଗାଈ ଯାଉଛି ଗୋରୁ ଯାଉଛି ସେ କେବେ କେବେ ବି ଲୋକମାନେ ସଫା କରିବେ ତାଙ୍କର କାମ ହେଲେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ସମୟ ଆସିବ ସ୍କୁଲ ଆସିବେ ସେ ପୁରା ଡ୍ରେନ୍ ସବୁ ସଫା କରିବେ ଏମୁଣ୍ଡରୁ ସେମୁଣ୍ଡ ପାଣି ଯାଇକି ପୁରା ଗାଁକୁ ବାହାରିବ କିଛି ଲୋକ ଥାନ୍ତି ସେ ଗୋଟେ ଗାଁ ପାଇଁ କିଛି କରିବା ଗୋଟେ ଗ୍ରାମ ପାଇଁ କରିବା ଆଉ କିଛି ଲୋକ ଆସନ୍ତି ସମାଜ ସବୁବେଳେ ସମାଜବାଦୀ ଏ ମହାତ୍ମା ଗାନ୍ଧୀ ଆଜି ଜଗତର ଆମର କ'ଣ କହୁଛନ୍ତି ଭାରତର ପିତା ପିତା ବୋଲି କାରଣ ଲେବୁଲଟା ତୁମେ ଦେଖ ମୁଁ କତୁରୁ ସିଏ ଛାଡ଼ିଦେଲେ କୋଉଠି ଦେଶକୁ ପଳେଇ ଆଇଲେଣି ମୁଁ ମୋର ପରିବାର ଗୋଷ୍ଠୀ ତାପରେ ଆସିଲା ସେ ଦେଶ ଦେଶଟାକୁ ସେ ଦେଖୁଛନ୍ତି ସେ ଦେଶକୁ ପାଇ ଯିବ ଆମର ଯୋଉ ଏମଏଲଏ ଏମପି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏମାନଙ୍କ ପେନ୍ସନ୍ ଅଛି ନା ଆଉ ପେନ୍ସନ୍ ତୁମେ ଚାକିରି କଲେ ପେନ୍ସନ୍ ଆଙ୍କର ପେନ୍ସନ୍ କାହିଁ ପେନ୍ସନ୍ ଦିଆହଉଛି ସେମାନେ କାହା ଦାୟିତ୍ୱ ନେଉଛନ୍ତି ଦେଶର କଥା କ'ଣ ସେମାନେ ଭୁଲ ଠିକ କରୁଛନ୍ତି ଏଇଟା ତାଙ୍କ କଥା ଅଲଗା କଥା ଜଣେ ଦେଶ କଥା ଚିନ୍ତା କରିବ ସେ ଦେଶର କେମିତି ମଙ୍ଗଳ ହବ ଭଲ ମନ୍ଦ ହବ ଏଇଟା ଗୋଟେ ରହିଲା ସାମାଜିକ ଗଣ୍ଡି ଏଇଟା ସାମାଜିକ ଏଇ ଲେବୁଲର ଲୋକ ବର୍ତ୍ତମାନ ନାହାନ୍ତି ୟା ଉର୍ଦ୍ଧରେ ଏ ବିଚାରଧାରା ରହିଗଲା ୟା ଉର୍ଦ୍ଧରେ ଆସିଗଲା ଦେବତା ଭଗବାନ ଗୀତାରେ ସେଟାକୁ ଇଣ୍ଡିକେସନ କରିଦେଲେ ଦେବାନ ଭାବୟନ୍ତ ଦେବ ତେ ଦେବା ଭାବୟନ୍ତ ପରସ୍ପରମ ଭାବୟନ୍ତ କ'ଣ ଭଗବାନ ଗୀତାରେ ନ କହିଛନ୍ତି ଭଗବାନ କାହାକୁ ଗୀତାରେ କ'ଣ ଅପମାନନା କରିଛନ୍ତି କାହାକୁ ଅପମାନନା କରିନାହାନ୍ତି ଭଗବାନ ଏମିତି ସେଟା ପ୍ରବଚନ ଦେଇଛନ୍ତି ସମସ୍ତଙ୍କୁ ମାନେ ତାଙ୍କର ସ୍ଥିତିଟାକୁ ସେ ସୁପ୍ରିମ ସେଇଟା ସବୁବେଳେ ରହିଛି କିନ୍ତୁ ଅନ୍ୟମାନଙ୍କ ସ୍ଥିତିକି କାରଣ ସମସ୍ତେ ଦେବତା ତାଙ୍କର ସମସ୍ତଙ୍କୁ ଯେମିତି ଯିଏ ଯେଉଁ ଲେବୁଲରେ କାରଣ ଏଇଟା ସାର୍ବଜନୀନ ଗ୍ରନ୍ଥ ନା ସମସ୍ତଙ୍କର ଉପକାର କରିବେ ନା ଭଗବାନ ଯିଏ ବିଷ୍ଣୁ ପୂଜା କରିପାରିବ ଯାହାର କାମନା ଅଛି ସେ ଦେବାଦେବୀଙ୍କୁ ନିନ୍ଦା କରି କ'ଣ ପାଇବ ସେ ଆମେ ଯେଉଁ ସେ ତୁମେ ଗୋଟେ ଲୋକକୁ ଶିବଙ୍କ ବିଷୟରେ ବିରୋଧ କରିବ ଶିବ କରେ କିଛି ଲାଭ ନାହିଁ ତୁମର ସବୁ ନଷ୍ଟ ହବ ଏହା ହବ ଆରେ ସେ କ'ଣ ବିଷ୍ଣୁ ପୂଜା କରିବି ତାର ତ ଶ୍ରଦ୍ଧାଟା ଆସୁନି ତ କାଇଁ ଡିଷ୍ଟର୍ବ କରୁଛ ତୁମେ କାଇଁ ଡିଷ୍ଟର୍ବ କରୁଛ ଅଧିକାରଟା ତୁମେ ନ ଜାଣିପାରିଲେ ତୁମେ ଜଣେ ପ୍ରିଚିଂ କଲେ ସେ ଡିଷ୍ଟର୍ବ ହବ ଭାରି ଅସୁବିଧାଟା ତାର ଅଧିକାରଟା କ'ଣ ସେଇ ହିସାବରେ ତ କଥା କହିବାକୁ ପଡ଼ିବ ତେଣୁ ଏଇ ସମାଜ ଗଣ୍ଡିର ଉର୍ଦ୍ଧ୍ୱଟା ରହିଲା କ'ଣ କାରଣ ସାମାଜିକ ଲୋକମାନେ ସବୁବେଳେ କ'ଣ ଚାହିଁବେ ଆମେମାନେ ଚେଷ୍ଟା କଲେ ଦେଶର ସବୁ କିଛି ହେଇପାରିବ ଆମେମାନେ ଠିକ୍ ରହିବା ଦରକାର ନ୍ୟାୟ ରହିବା ଦରକାର ଦେଶ କ'ଣ ହବ ସେମାନେ ୟା ଉପରେ ଚିନ୍ତା କରନ୍ତି ଏତିକି ଭିତରେ ତାଙ୍କର ତାଙ୍କର ରହିଲା କର୍ମବାଦ ଉପରେ ସେମାନେ ବେଶୀ ବିଶ୍ୱାସ କରନ୍ତି ଆମେ କର୍ମ କରିବାକୁ ପଡ଼ିବ ଦେଶଭକ୍ତ ହେଇଯିବା ଏମାନେ କର୍ମବାଦକୁ ଗଲେ ୟା ଉପରେ ଗୋଟେ ଜିନିଷ ରହିଲା ୟା ଉପରେ କେଉଁଟା ରହିଲା ଦେବତାମାନଙ୍କର ସୁବ୍ୟବସ୍ଥା ଅଛି ଏ ଦେଶ ପ୍ରତି ବର୍ତ୍ତମାନ କେତେ ଧାନ ବୁଣା ହେଲାଣି କ'ଣ ହେଲାଣି ଯଦି ବର୍ଷା ନ ହବ ତୁମେ କ'ଣ କରିପାରିବ ବାତ୍ୟା ହେଇଗଲେ କଣ କରିପାରିବ? ଏଇଟା ତ ଦେଶର ଯେଉଁ ନେତା ଅଛନ୍ତି ସେମାନେ ଆଉ ଚିନ୍ତା, ବର୍ତ୍ତମାନ କରୋନା ହେଇ ତୁମେ କଣ କରିପାରୁଛ? ଦେଶକୁ ଲକଡାଉନ, ବିଶ୍ୱ ଏମିତି ହେଇଥାନ୍ତା କି କେବେ? ବିଶ୍ୱ କେବେ ଏମିତି ହେଇଥାନ୍ତା? କୌଣସି ଗୋଟେ ଗୋଟେ ଦେଶ ବନ୍ଦ ହେଇଥାନ୍ତା? ଗୋଟେ ଦେଶର ଚାମି ପଡ଼ିଯାଉଛି, ମାଛି ଉଡୁନାହାନ୍ତି, କା ହାତ ରହୁଛି ଏଇଟା? ସେଇଟା ଚିନ୍ତା କରନ୍ତୁ ବୈଜ୍ଞାନିକ ମାନେ, ଯେ ବୁଦ୍ଧିମାନ ଲୋକ ଯେଉଁମାନେ ସୂକ୍ଷ୍ମ ଯେଉଁମାନଙ୍କର ବୁଦ୍ଧି ଅଛି ସେମାନେ ଦେଖିପାରିବେ ଏ ଜଗତର କିଏ ଜଣେ କର୍ତ୍ତା ଅଛନ୍ତି। ସମଗ୍ର ବିଶ୍ୱକୁ ଆତଙ୍କ ଖେଳାଇ ଦେଲେ। ଆଗରୁ ଯେତେବେଳେ ଯୁଦ୍ଧ ଉପରେ ଯୁଦ୍ଧ ହଉଥିଲା, ଆମେରିକା ଭାରତ ପାକିସ୍ତାନ ଯେତେବେଳେ କଣ କାରଗିଲ ଯୁଦ୍ଧ ହଉଥିଲା, କାରଣ ଆମେରିକା ଡରୁଥିଲା କି ସେ ଫ୍ରାନ୍ସ ସେପଟେ କଣ ଆଫଗାନିସ୍ତାନ ଆଉ ସେ କିଏ ଗୋଟେ ଲାଗିଛନ୍ତି, ତାଙ୍କର ତ ଯୁଦ୍ଧ ଲାଗିଛି, ଆମେ କଣ ଡରୁଛେ କି? କିନ୍ତୁ ଗୋଟେ ଗୋଟେ ଛୋଟିଆ ଜୀବନ ବିଶ୍ୱକୁ ଡରିକି ବର୍ତ୍ତମାନ ରଖିଛି, ସମସ୍ତେ ବନ୍ଦ କରୁଛନ୍ତି ତାଙ୍କ ବର୍ଡର, ଏ ଫ୍ଲାଇଟ୍ ବନ୍ଦ ଆମ ଦେଶକୁ ଆସନା। ଦେଖ ଆମର ସାମାଜିକ ସ୍ତରରେ ଆମେ ଯେତେ କଲେ ବି ୟା ଉପରେ ଆଉ ଗୋଟେ ଜିନିଷ ଅଛି, କଣ? ଦେବତାମାନଙ୍କର ବି କିଛି ହାତ ରହିଛି, ଆଦିଦୈବିକ ଆଦିଭୌତିକ ଯେଉଁ ରହିଛି ସବୁ ଆଧ୍ୟାତ୍ମିକ ଦେବତାମାନେ ସବୁ ତାଙ୍କର ଭଗବାନ ସେଥିପାଇଁ କହିଲେ ଦେବତାମାନଙ୍କ ସହିତ ଆମକୁ କୋପରେସନ କରିବାକୁ ପଡ଼ିବ। ତୁମେ ସେମିତି କିଛି ଗୋଟେ ବୃକ୍ଷଟାକୁ କାଟିଲା ବେଳକୁ ତାକୁ ତାର ନିୟମ ରହିଛି ଆଉ, ଲୋକ ଏମିତି କାଟିପାରିବନି, କୌଣସି ଗୋଟେ ବୃକ୍ଷକୁ କାଟିପାରିବନି। ଆଜିକାଲି ଏଗୁଡ଼ା ସବୁ କିଛି ଜ୍ଞାନ ନାହିଁ ଆଉ, ତ କ'ଣ ଆଉ ତାଙ୍କୁ ତ କୌଣସି ଭାଷା ପରିଭାଷା ବି ନାହିଁ ବର୍ତ୍ତମାନ ମଣିଷକୁ ପାଇବା ପାଇଁ। ମୋତେ ଏତେ ଦୁଃଖ ଲାଗୁଛି ମଣିଷକୁ ଦେଖିଲା ପରେ, ଯାହାର ବିବେକ ନାହିଁ ଗୋଟେ ମଣିଷଟା ଦୁଃଖ ପାଉଛି ଯେତିକି ଜାଣିପାରୁନି। ତୁମେ ସଚେତନ ନୁହଁ ଗୋଟେ ଜୀବ ପାଇଁ, ତୁମେ ପଶୁପକ୍ଷୀ ସମାଜରୁ କ'ଣ କରି କ'ଣ ଅବଦାନ ଦେବ? ଗୋଟେ ମଣିଷ ପାଇଁ ସେ ଗୋପବନ୍ଧୁ ଥିଲେ ବା, ଆମର ଓଡ଼ିଆରେ ଦେଖୁନା କି ଗୋପବନ୍ଧୁ ବା, ତାଙ୍କୁ ଗୋଟେ କ'ଣ କହୁଛି, କ'ଣ ଗୋଟେ ଉତ୍କଳ ଉତ୍କଳ ମଣି କୁହାହେଲା, ଉତ୍କଳ ମଣି ଗୋପବନ୍ଧୁ ଦାସ। ଆରେ ବହୁତ ବଡ଼ କାମ କରୁନାହାନ୍ତି, ମାନେ ବର୍ତ୍ତମାନ ଦୁନିଆରେ ତାକୁ ବହୁତ ବଡ଼ କାମ ବୋଲି କହିବେ, କିନ୍ତୁ ସେଇଟା କେତେ ବଡ଼ କାମ ସାମାଜିକ, ସେ ସମୟରେ ସାମାଜିକ ଦୃଷ୍ଟିରୁ ଗୋଟେ ହଲଚଲ ପଡ଼ିଗଲା, ସେମାନେ ତାଙ୍କୁ ଉତ୍କଳ ମଣି ଉପାଧି ଦିଆହେଲା ନା, ଖାଇବାରେ ଉଠି ଯାଇକି ଖାଇବାକୁ ଦେଉଥିଲେ। ତୁମେ ଦେଖ ଆମ ସାଧାରଣ ସାମାଜିକ ଲୋକମାନେ ବି କେମିତି ଥିଲେ, ବର୍ତ୍ତମାନ କିଛି ଭଗବାନ ଅଭାବ କରୁନାହାନ୍ତି, ଟେକ୍ନିକାଲି ଏତେ ଆଡ଼ଭାନ୍ସ ହେଇଯାଇଛି ସମଗ୍ର ବିଶ୍ୱରେ। ଗୋଟେ ସ୍ୱାମୀ ସ୍ତ୍ରୀ ଜଣେ ଜଣଙ୍କୁ ବୁଝିବାକୁ ଚେଷ୍ଟା କରୁନି, ବର୍ତ୍ତମାନ ସମସ୍ୟା ହେଉଛି ଏଇଟା, ମଣିଷର ଯଦି ସବୁଠୁ କିଛି ସାହାଯ୍ୟ ଥାଏ ଜଣଙ୍କୁ ବୁଝିବାକୁ ଚେଷ୍ଟା କର। ତୁମେ ଯଦି ଗୋଟେ ବ୍ୟକ୍ତିକୁ ବୁଝିପାରୁନ ଆଉ ତୁମେ ଶାନ୍ତିରେ କେଉଁଠୁ ରହିପାରିବନି। ଯିଏ ମନ୍ଦିର ରହିବ ସେ ଭକ୍ତକୁ ବୁଝିବା ଦରକାର, ସେ ଭକ୍ତକୁ ବୁଝିପାରୁନି ସେ ରହିପାରିବି ସେଠି, ଝଗଡ଼ା ମଗଡ଼ା ସବୁବେଳେ ଚାଲିବ। ତ ଜଣେ କାହିଁକି ବୁଝିବା ପାଇଁ ଚାହୁଁନି ଅନ୍ୟକୁ, ସେ କହୁଛି ମୁଁ ଯାହା ଜାଣିଛି ଠିକ। ଏଇ ଇଗୋଟା କଳିଯୁଗରେ ଦମ୍ଭଟା ହେଲା ମାପକାଠି, ଗୁରୁଦେବ କହି ଯାଇଛନ୍ତି ଆଉ। ବର୍ତ୍ତମାନ ମାପକାଠି ମାନେ ଯେତେ ଦମ୍ଭ ଦେଖେଇପାରେ ତାକୁ ସେତେ ବଡ଼ ଲୋକ ବୋଲି କୁହାହବ। ସାଧୁ ତ ଦମ୍ଭ ହି ବହି, ଦମ୍ଭ ହି ବହି କେବଳ ଏକାଦଶ କ'ଣ ଭାବ ଲେଖାଯାଇଛି। ସାଧୁ ବୋଲି ଲୋକ କେମିତି ଜାଣିବେ? ଯେତେ ଦମ୍ଭ ଦେଖିକି କଥାବାର୍ତ୍ତା କରିପାରିବ, ଆଡ଼ାମେଣ୍ଟ ଯେତେ ତୁମେ କରିବ ଲୋକ ତୁମକୁ ସାଧୁ ବୋଲି କହିବେ, ବଡ଼ ଲୋକ ବୋଲି କହିବେ। ବର୍ତ୍ତମାନ ଜଗତର ସବୁଠୁ ବଡ଼ ସମସ୍ୟା ଏଇଟା, କାରଣ ମୋର ତ ଏଇଟା ବ୍ରହ୍ମଚାରୀ ଜୀବନରେ ଆମର ଏଇଟା ସବୁ କିଛି ଧାରଣା ନଥିଲା। ଆମେ ତ କେହି ବି ଆମ ପାଖକୁ ଆସନ୍ତିନି କି ପଶୁ ନଥିଲେ କି ଆମେ କାହାର କଥାରେ ମୁଣ୍ଡେ କରୁନଥିଲୁ। ଯେତେବେଳେ ଟ୍ରାଭେଲିଂ କଲୁ, ପ୍ରିଚିଂ କଲୁ, ବିଦେଶ ଯାଇ ଭାରତ କତୁରୁ ଯାଇ ଆମ ପୁରା ଆମର ସ୍ୱଭାବ ଓଲଟା ହେଇଗଲା। ଏଇଟା ଶୁଣି ଶୁଣି କଥା ଆରି ମାନେ ଏତେ ଦୁଃଖରେ ଅଛନ୍ତି ପ୍ରକୃତରେ ଜୀବ, ଏଇଟା କ'ଣ କାହାକୁ କହିବ? ଜଣେ ଜଣଙ୍କୁ ବୁଝିବାକୁ ଚେଷ୍ଟା କରୁ, ତାର ତୁମେ ସାହାଯ୍ୟ କେମିତି କରିପାରିବ? ମୁଁ ଯେତେବେଳେ ଜଣେ ଗୋଟେ ଲୋକକୁ ବୁଝିପାରୁନି ତାର ପ୍ରୋବ୍ଲେମଟା କ'ଣ, ତାକୁ କେମିତି ସାହାଯ୍ୟ କରିବା? ମାନେ ଇଗୋଷ୍ଟିକ ମେଟାଲିଟି, ଇଗୋଜିମ ମେଟାଲିଟି ବହୁତ ବଢ଼ିଯାଇଛି। ତେଣୁ ଲୋକ କ'ଣ ବର୍ତ୍ତମାନ ଭଗବାନଙ୍କର ଅସ୍ତିତ୍ୱ କ'ଣ ସ୍ୱୀକାର କରିବେ? ସେ ଯେଉଁ ସ୍ତର ଗୁଡ଼ା କହିଲି, ସେ ମୁଁ ସ୍ତରରୁ ଯାଇକି ସମାଜ ସ୍ତରରେ ପହଞ୍ଚିବାର ବଡ଼ କଥା। ସେଥିପାଇଁ ତୁମେ ଜଣେ ସମାଜ ପାଇଁ କାମ କରୁ, ତାଙ୍କ ପେପର ସାଙ୍ଗେ ସାଙ୍ଗେ ତାଙ୍କର ଭାବୁଛନ୍ତି ତାଙ୍କ ନା ଆଉ, ରିକ୍ସାବାଲା ସେ କିଏ ଗୋଟେ କ'ଣ ଟେମ୍ପୁବାଲା ଗୋଟେ ଭେନିଟ୍ ଫେରାଇଦେଲା ଗୋଟେ ମାତାଜୀର, ତାକୁ ପେପର ବାହାରି ପଡ଼ିଲା ସାଙ୍ଗେ ସାଙ୍ଗେ। ସେ ମାତାଜୀର 25,000 ଟଙ୍କା ଭେନିଟ୍ ଅଛି, ତ ଭେନିଟ୍ରେ କ'ଣ ଟଙ୍କା ପଇସା ଅଛି? ସେ ଛାଡ଼ି ଦେଇକି ପଳେଇଗଲା କିଏ ଟେମ୍ପୁବାଲା, ଟେମ୍ପୁବାଲାଟା ତାକୁ ଦେଇଦେଲା ସାଙ୍ଗେ ସାଙ୍ଗେ, ତା ଫଟୋ ବାହାର କରିକି ଛଡ଼ା ହେଉଛି। ଏଇଟା ବଡ଼ କାମଟା, 50,000-25,000 ଟଙ୍କା ତା ଲଗଉଥିଲା କି ନାହିଁ? ସେଥିରେ ରଖିଦେଇଥାନ୍ତା କି ସେ ଦେଇଦେଉଛି, ତାକୁ ତାକୁ ଆଡ଼ଭର୍ଟାଇଜ୍ କରାହଉଛି। କାରଣ ଏଇଟା କ'ଣ, ମୁଁ ଠାରୁ ଉର୍ଦ୍ଧ୍ୱ ଜିନିଷ ଆସିଗଲା, ମୁଁ ମୋର ଦେଶ ଜାତି ଉପରେ ଗୋଟେ ଜିନିଷ, ଦେବତାମାନଙ୍କର ଶକ୍ତି ରହିଛି, ସେଇଟାକୁ ବି ଆମେ ଆଡ଼ମିଟ୍ କରିବା ପାଇଁ ବର୍ତ୍ତମାନ ଚାହୁଁନୁ। ଭାଇ ଯେତେ ଦେଖ ଆମେ ଯେତେ ଯାହା କରୁଛେ, ଭଗବାନ ଏମିତି ବ୍ୟବସ୍ଥା କରିଛନ୍ତି। କ'ଣ ଭଗବାନ ଗୀତା କେଉଁଠି କହିଲେ, ଯୋଗ୍ୟ କଥା देवान भावयंत यज्ञ कथा कह वर्षा यज्ञ अर्णवती भूतानी अर्जना पर्जना तो अर्ण संभव यज्ञान भवती पर्जन्य यज्ञ कर्म समुद भव यज्ञ कर्म बंद कर भगवान यज्ञ कर्म सब रखी जो मैंने कर्मकांड रही कर्मकांड सेक्शन टा बर्तमान पूरा बंद होगा से देवादेवी की पूजा कर देवादेवी सब भगवान निर्देश जीवर कामना पूर्ण कर भगवान गीत कहले जो मैंने जो मैंने वर्णाश्रम सुधर्म भितर ये सुधर्म कथ जो मैंने वर्णाश्रम भितर रे वैष्णव हे से डायरेक्ट कृष्ण डाक पारे भगवान देवता व्यवस्था कले तो देवता अस्तित्व को बर्तमान लोक मनीष बर्तमान देवा देवता पूजा चलें ये बाबा फावा सब युवा बेस विश्वास कर लोक अच्छा देवता मान पी कंट्रोलर किए रे भगवान कृष्ण अहम आदि देवानम महर्षिणम च सर्वज मु समस्त आदि देवता मान आदि किए अच्छा ना महर्षि देवता ने पर महर्षि मैंने सब आगे आसंग आदि ही देवानम अर्जुन कहते देवता मान बड़ ना आप बड़ किए आगे आत लगे आप आसे कहले ना अहम आदि ही देवानम न तब ये सुरगण मत कई जानती गीता गीतावाणी मुंड घूर दब लोक न तो भी दूसर गणा प्रभवन्न महाशया मत कई जानते मोर प्रभाव महर्षि मैंने जानते किए कह भगवान जानी केवल जन दाम्भिक कहपर आप किए कहपर भगवान जानी देखने भी तो देखिपर जान जानपर कारण सी एत अद्वैत शक्ति स्वयं प्रकाश जिन कौन जान आम गोटे जीव गोटे पार्टिकलटा गोटे कौन गोटे अणुटा सी विभू जिन तुम तुम किसी काल्कुलेट कह बेंग जीव माप कौन से समुद्र को सी कौन कर कौन कह बहुत बड़ मनीष कौन कह मालिक ठा कहीं बड़ ना ना कौन भाव एति कह मालिक ठा कहीं बड़ ना से पार आ कि जानी भगवान सीधा गीतार मना करदे कौन कहते नमे भी दूसर गण देवदान मत जानती आरंभ होता कौटी मु मोर परिवार ग्राम गोष्ठी जोड़ा गोष्ठी ग्राम जाति जो समाज जोड़ा रही सब ये गंजामाड़ जो सब कूल पूरा सब अच्छी कौन बस सब पूरा बस जिला सारा ताधर रहा देश ताधर रहा देवता भगवान ताकू का दे आमर से धर्मटा विष्णु धर्म उपर लेवल नमे भी दूसर गण देवता मान मत जानती देवता मान जानती महर्षि मैंने देवता मान पूर्व से जानते कि प्रभवन न महर्षया न तो देवानम न तो महर्षि नम देवता मान देवता मान कि महर्षि मान मोर कई प्रभाव को जानती कहीं जानती जन को जाना आगुरी आपण जन्म नाक पड़ो भाव कुछ कि नहीं तुम पुआ जो मकू बा मंटू जो झील जो कथा तुम जान कि नहीं तार कौट घाई कौ डाक्टर नहीं कमी कौन कर पाठ पढ़ेल कौन टाँगी टा रोजगार कल कि बाहर तुम कहीपर ना नहीं सब सब कहीपर कहीं तुम्हें तो आगुरी जन्म होहम आदि ही देवान मो देवता मान मत कौन जानवे मुझे आदि देवता मान मो पाखे मत कौन जानवे अहम आदि ही देवान महर्षिणाम च सर्वस देवता मान आदि महर्षि मान चन्यपि जो मैं आउ कई भी संसार रही समित मुझे आदि बास मत कहीं जानते सब काटी गोटे आमर से धर्मटा आमर स्वधर्म कौन आम से लेवल को जाऊे पूरा टफ लेवल जिनटा उपर उठी तो तलू अन कौन हम आउले हिमालय पर्वत शहे दुई फुट उपर उठी तलू अन कौन हम आ मुंड चक्कर मारे पड़ा बर्तमान सी आज वैष्णव धर्म पशिला पशिक उपर जाए तौक अनौ तौक अन मारे चक्र उल्टा पड़ा बांति हम बांति हो उपर उठ उपर उठला तौक अन उपर उठ उपर चलो ना आपर उठा लग कौ ना सी क्या उपर घर उठ उठी चलो तौक अनला कौन मुंड घर आम टप जिनसा आ देह गेह टा पैसा यहाँ भल मंद लाभ क्षति गुड़ा कौन ये सब बाजी भाया किसी ना चलो जीवन से बद्ध अवस्था भक्त ठाकुर लगे बद्ध अवस्था ये श्लोक ମୁକ୍ତ ଓ ବଦ୍ଧ ଦ୍ୱୟ ଭେଦେ ଜୀବର ସ୍ୱଧର୍ମ ଦ୍ୱିବିଧ। ମୁକ୍ତ ଅବସ୍ଥା ଆଉ ବଦ୍ଧ ଅବସ୍ଥାରେ ସ୍ୱଧର୍ମଟା ଦୁଇ ପ୍ରକାର। ମୁକ୍ତ ଅବସ୍ଥାରେ ସ୍ୱଧର୍ମ, ମୁକ୍ତ ଅବସ୍ଥାରେ ଜୀବର ସ୍ୱଧର୍ମ ଉପାଧି ରହିତ, ଅହେତୁ କି ଅପ୍ରତିହତା। ମୁକ୍ତ ଅବସ୍ଥାରେ ତାର ଉପାଧି କିଛି ନାହିଁ, ସେ ବ୍ରାହ୍ମଣ ଯେମିତି ମହାପ୍ରଭୁ କହିଲେଣି ମୁଁ ବ୍ରାହ୍ମଣ କ୍ଷେତ୍ର, ତାର କେବଳ ହେଲା ଭଗବାନଙ୍କର ସେବା, ଆମର ଉପାଧି କିଛି ନାହିଁ। ସର୍ବ ଉପାଧି ବିନିର୍ମୁକ୍ତମ ତତ୍ପରତ୍ୱେନ ନିର୍ମଳମ ହୃଷିକେଶ ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ଚତେ। କେତେ ସୁନ୍ଦର ଆମର ସିଦ୍ଧାନ୍ତ ସବୁ ନା, ଉପାଧି ଆମର ଗୋଟେ କ'ଣ ଅଛି, ସ୍ତ୍ରୀ କ'ଣ, ପୁରୁଷ କ'ଣ, ବ୍ରହ୍ମଚାରୀ କ'ଣ, କ୍ଷତ୍ରିୟ କ'ଣ, ବୈଶ୍ୟ କ'ଣ, ଏଗୁଡ଼ିକ ଶୃଙ୍ଖଳା ପାଇଁ ସମାଜରେ ରଖାହେଇଛି। ସର୍ବ ଉପାଧି ବିନିର୍ମୁକ୍ତମ, ଉପାଧି ଥିଲେ ବିନିର୍ମୁକ୍ତମ, ବିଶେଷଣ ନିର୍ମୁକ୍ତମ, ବିନିର୍ମୁକ୍ତମ, ମୁକ୍ତମ ଖାଲି କୁହନାହାନ୍ତି, ପୁରା ମୁକ୍ତ ହେବାକୁ ପଡିବ, ବିଶେଷ ଭାବରେ ମୁକ୍ତ। ମୁଖ୍ୟେଶ ଜୀବର ମହାପୁର ଆସିକି ସେଇଟାକୁ ଜଗାଇ ଦେଲେ, ଜୀବର ସ୍ୱରୂପ ହାଏ କୃଷ୍ଣର ନିତ୍ୟ ଦାସ, କୃଷ୍ଣର ଦାସ କହିଲେ ନିତ୍ୟ ଦାସ। ସବୁବେଳେ ଆମେ ଦାସ ଆଉ କ'ଣ ପ୍ରଭୁ ହବା, କ'ଣ ଜଗତର ବଡ଼, ଆମେ କ'ଣ ଜାଣିଛ, କ'ଣ ଜ୍ଞାନ ଅଛି, ନିତ୍ୟ ଦାସ ଗୋଟେ ଆଉ ଦାସର କାମ କ'ଣ, ସକାଳୁ ଉଠିବ ଝାଡ଼ୁ ପୋଛା ମାରିଲା ମାଲିକର, ସବୁବେଳେ କୁକୁର ଭଳିଆ ବୁଡ଼େଇଲେ, ଆମ ସ୍ଥିତି ସଂସାରରେ ସବୁଠୁ ବଡ଼ ଜ୍ଞାନୀ, ସବୁଠୁ ବଡ଼ କୁକୁର, ସବୁଠୁ ବଡ଼ ଚାକ୍ରସୀ ହେଇଯାଏ। ଅଜ୍ଞାନୀ ଲୋକର ଗୋଡ଼ ଫୁଲ୍ସ ମାନେ ଯେଉଁ ରାସ୍କେଲ ଫୁଲ୍ସ, ସେମାନଙ୍କର ବହୁତ ସାହସ, ସେମାନେ ଜାଣନ୍ତିନି ନିୟମ ଗୁଡ଼ାକ ସବୁ କରି ପକେଇବା। ଜ୍ଞାନୀ ଲୋକ କ'ଣ, ସେ ସବୁ ଜିନିଷ ଜାଣେ ନା, ସେ କୌଣସି କାମ କରିବା ପୂର୍ବରୁ ସେ ଭାରି ଫିୟର, ସେଭଳିଆ ଯେଉଁମାନେ ପ୍ରକୃତରେ ପଣ୍ଡିତ ସେମାନେ ସବୁଠୁ ଜଗତରେ ନମ୍ର ହେଇଯାଆନ୍ତି, ତୃଣାଦ ବି ସେମାନେ ହେଇଯା, ସେମାନେ ଜାଣନ୍ତି ଇଆଡ଼େ ରେ ବାବା ଇଏ କୁଆଡ଼େ ପାଠ ରହିଲେ ମୁଁ କ'ଣଟା କିଛି ନା। ସେ କଥା ମୁକ୍ତ ଅବସ୍ଥାରେ ଗୋଟେ ଉପାଧି ରହିତ ଜିନିଷ, ସେ ସର୍ବୋପାଧି ବିନିର୍ମୁକ୍ତମ ତତ୍ପର ତ୍ୱେନ ନିର୍ମଳମ ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ଚତେ। ଇନ୍ଦ୍ରମାନଙ୍କ ଦ୍ୱାରା ଭଗବାନଙ୍କର ସେବା କରିବା ହେଉଛି ଭକ୍ତି। ମୁକ୍ତ ଅବସ୍ଥାରେ ଜୀବର ସ୍ୱଧର୍ମ ଉପାଧି ରହିତ, ପରନ୍ତୁ ଜୀବ ଜଡ଼ବଦ୍ଧ ହେଲେ, ଆମର ଏଇଟା ଜଡ଼ବଦ୍ଧ ଅବସ୍ଥା, ଜଡ଼ ଜଗତରେ ବଦ୍ଧ ହେଇଗଲେ, ଶରୀରରେ ବଦ୍ଧ ହେଇଗଲେ, ପରନ୍ତୁ ଜୀବ ଜଡ଼ବଦ୍ଧ ହେଲେ ସେଇ ସ୍ୱଧର୍ମ କିୟତ ପରିମାଣରେ ଉପାଧି ଯୁକ୍ତ ହୁଏ। ସ୍ୱଧର୍ମ ହେଇଗଲେ ଗୋଟେ ଉପାଧି ଯୁକ୍ତ ହେଲା, ଆଉ ସରି ହଁ ଜଡ଼ ଜଗତରେ ବଦ୍ଧ ହେଇଗଲେ ତ ଗୋଟେ ଉପାଧି, ଉପାଧି ନହେଲେ ତ କାମ କରିପାରିବନି, ଆଉ ଉପାଧିରେ ରହୁଛି ନା, ବ୍ରାହ୍ମଣ କିଏ କ୍ଷତ୍ରିୟ କିଏ ବୈଶ୍ୟ କିଏ ଶୂଦ୍ର, ସ୍ତ୍ରୀଟା ପୁରୁଷଟା ଘରର ମାଲିକ, ଯଦି ତୁମର ଗୋଟେ ଅଫିସରେ ଉପାଧି ରହିବନି ସେଠି କାମ ବି କରିହବନି। ତୁ ପଛ ଉଦାହରଣ ଦିଅ, ଗୋଟେ ଅଫିସକୁ ସବୁ ଲୋକ ପଶିଯିବେ, ଆରେ ଅଫିସର କିଏ ହବ, ଆମ ଗାଁ ସବୁ ଗୋଟେ କମ୍ପାନୀ ଚାକିରି, ଅଫିସର କିଏ କାମ କରିବ, ଆଜି ଅଫିସର ଅଫିସର କାମ କିଏ କରିବ, କ୍ଲର୍କ କାମ କିଏ କରିବ, ପିଅନ କାମ କିଏ କରିବ, କ'ଣ ପ୍ରତିଦିନ ମଣ୍ଟା ହଉଛି, ହଁ ଟେବୁଲ ଚେୟାର ପଡୁଛି, କିଏ କୋଉ କାମ କରିବ, ସେମିତି କ'ଣ କରାହଉଛି ନାଇଁ, ତାର ପୋଷ୍ଟ ଉପାଧି ରଖ, ଉପାଧି ନ ରଖିଲେ କାମ ଚାଲିବନି, ବର୍ଣ୍ଣା ସମୟ ଜିନିଷରେ ଆଉ ଉପାଧି। ସେଠି ଗୃହସ୍ୱାମୀ ଘର ଯିଏ ରହିଲେ ତା କ'ଣ ଭାବିଲେ, ତୁମେ ଗୃହସ୍ୱାମୀ ଘର ମୁଖିଆ, ମୁଁ ଗୃହସ୍ୱାମୀ, ଉପାଧି ରହିଲା ପରେ ତୁମ ଗାଡ଼ି ଚାଲିଛି ନା, ଆଉ ଇଞ୍ଜିନ ଟାଣିଲା ତୁମର, ଆଉ ଇଞ୍ଜିନଟା ନ ଲଗେଇ ଲକ୍ଷେ ଡବା ଥିଲେ କାମ କରିବ, କିଛି କାମ କରିବ, ଉପାଧିରେ ଯୋଡ଼ ଯୋଡ଼ି ଦେଲେ ଡେଇଁଲ ଆଉ କ'ଣ, ଘରେ ଯେମିତି ଡେଉଁଛ ବର୍ତ୍ତମାନ ତୁମକୁ କରିଦିଆ ହବ ଗାଁର ସରପଞ୍ଚ, କ'ଣ କରିବ ତାପରେ, ଉପାଧି ଲାଗିଗଲା, ଲାଗିଲା ଭୁଣ୍ଡ ଉଠିଲ, ଯିବୁକୁ ସବୁ ଉପାଧି ଲଗାଇ କାମ ଚାଲିଛି ନା, ଭଗବାନ ଆଉ ଭଗବାନ କ'ଣ ବୋକା ଅଛନ୍ତି, ଦୁଇଟା ଜିନିଷ ଯିବୁକୁ ବର୍ତ୍ତମାନ କାମ ସଂସାର କର୍ମରେ ଭଗବାନ ଦୁଇଟା ଜିନିଷ ବାନ୍ଧୁଛନ୍ତି, ସେ ଦୁଇଟା ଜିନିଷ ଆମକୁ ଛାଡ଼ିବାକୁ ପଡିବ, ଭାରି ବୈଷ୍ଣବ ଜିନିଷଟା ସୁଖ ନା ଆମକୁ ବୁଝିପାରୁନେ, ଏଠି ସନ୍ନ୍ୟାସୀ ହୁଅ ପ୍ରେସିଡେଣ୍ଟ ହୁଅ ବ୍ରହ୍ମଚାରୀ ହୁଅ ଉପାଧି ତୁମର କିଛି ନାହିଁ, ଏଟା ଛାଡ଼ିବାକୁ ପଡିବ, ଦାସ ତ ଆଉ ପ୍ରଭୁ ତୁମକୁ ସମସ୍ତେ ତୁମେ ଦାସ, ଆଉ ଏଠି ଓନର ହେଉଛନ୍ତି କୃଷ୍ଣ, ଜଗତରେ କର୍ମ କେମିତି ଚାଲିଛି, ଦୁଇଟା ଯୁଗରୁ ଦୁଇଟା ମନେ ରଖିଥିବ ସବୁବେଳେ, ଦୁଇଟା କ'ଣ, ପ୍ରକୃତ କ୍ରିୟମାଣ ଆଣି ଗୁଣେ କର୍ମାଣି ସହଜ ବସ୍ୟ ଅହଙ୍କାର ବି ଗୋଟେ ଆତ୍ମା କରିଥା, ଘର କିଏ କରିଛି ବାବୁ, ଆଉ କୋଠାଘରଟା କିଏ କରିଛି, ଆ ଖଟିଛି ଖଟିକି ମୁଁ କେତେ ଦୋକାନ କରି, ସେ ଟେଣ୍ଟ ହାଉସ ଥିଲା, ଏଟା ଥିଲା ସେଟା ଥିଲା, କର୍ମ ଯୋଉ କରିବା ପାଇଁ, ନିଗ ନହେଲେ ତ କର୍ମ ହେଇପାରିବନି, ଆଉ ବ୍ରାହ୍ମଣ ଯଦି ବ୍ରାହ୍ମଣ ବୋଲି ନ ଭାବିବେ ସେ କର୍ମ କରିପାରିବ, ସେଟାକୁ ଭଗବାନ ସେ ସବୁବେଳେ ଯୁଆଡ଼େ ଯିବାଟା ଯାଉଛି ଅହଙ୍କାରଟା ତା ସାଙ୍ଗରେ ଯାଉଛି, କମ୍ ବଡ ତତ୍ଵ କିନ୍ତୁ ମାନେ ଆମେ ତ ଦେଖିନୁ ସେ ଅହଙ୍କାର କଣ କଣ, କିନ୍ତୁ ଏଇଟା ତତ୍ଵଟା ପୁରା ଧରା ପଡୁଛି ଆଉ। ମନ ବୁଦ୍ଧି ଅହଙ୍କାର ଏଟା ସର ସାଙ୍ଗରେ ଯାଉଛି ନା, କାମ କରିବନି ଆଉ, ଯେଉଁଟା କାମ କରିପାରିବନି ନା। ଗୋଟେ ସ୍ତ୍ରୀ ଲୋକ ତୁମେ କହିଦେଲ ତୁ ସ୍ତ୍ରୀ ବୋଲି, କଣ ମୋ ସ୍ତ୍ରୀ ଜାତି କହିଲ ମତେ, କଣ ମତେ ହୀନ ଜାତି କହିଲ, ତାର ଅହଙ୍କାର ଗୋଟେ ରହୁଛି ନା ନାହିଁ। ଅହଙ୍କାର ନହେଲେ କିଏ କିଛି କାମ କରିପାରିବେନି। ଯାହାର ଯେଉଁ ସ୍ଥିତି ତାକୁ ଅହଙ୍କାର କାମ କରାହଉଛି, ଯେମିତି ଯେଉଁମାନେ ସ୍ୱିପର ଅଛନ୍ତି, ଯେଉଁମାନେ ସବୁ ଆମର ପରିଷ୍କାର ପରିଚ୍ଛନ୍ନ ଭଲ ମନ୍ଦ ସବୁ କରନ୍ତି, ଯେଉଁ ଟାଙ୍କି ଫାଙ୍କି ଭଲ ମନ୍ଦ ସବୁ କାର୍ଯ୍ୟ କରନ୍ତି ଯେଉଁମାନେ, ତାଙ୍କର ଅହଙ୍କାର କ'ଣ, ଆମେ ହଉଛେ ନିଚ ଲୋକ, ଆମର କ'ଣ ଅଛି। ଆରେ ସେ ସେ ଅହଙ୍କାରଟା ରଖିଛି ବୋଲି ହିଁ ସେ କାମ କରିପାରୁଛି, ସେ ସେ ଅହଙ୍କାର ନ ରଖିବା କାମ କରିପାରିବନି। ବ୍ରାହ୍ମଣ କ'ଣ, ମୁଁ ବ୍ରାହ୍ମଣ, ସେ ସେ କାମ କରିପାରୁଛି। ଚାଷୀ କ'ଣ, ସେ ଭାଇ ଆଜି ସକାଳ ଆଜି ଯାଉଥିଲା ମୁଁ ତାକୁ ମୁଁ କ'ଣ ରୁଆ ସରିଲାଣି ତୋର ନା ଆଜ୍ଞା ରହୁଛି ମୁଁ କ'ଣ ବାପ କହିଲେ କେତେ ଦିନ ରହିବ ରହିବ ବାବା ବାପ ରହିବ ମାନେ କହିଲା ବାବା ଲାଭ କ'ଣ ଅଛି କିଛି ନାହିଁ। ଆଉ ସେ ପର ପର ଗୋଟେ ମୂଲ କ'ଣ ଲାଗିବ, ନିଜେ ବରଂ ଖଟି ଖାଇବ ଭଲ। ଦେଖୁନାହାନ୍ତି ଭଗବାନ ତାକୁ ଏତିକି ମୁଣ୍ଡରେ ଦେଇଛି ବୋଲି ଚାଷ ଗୋଟେ ଚାଲିଛି ନା, ନହେଲେ ବନ୍ଦ ହେଇଯିବନି ସବୁ। ତାକୁ ଯଦି ଅହଙ୍କାର ନ ରହିବ ଆମେ ନିଜେ ଖଟିକି ପର କଥାରେ ଗୋଟେ ମୂଲ ଲାଗି ମୂଲ ଖାଇବି ନା, ନିଜ ଜମିରେ ଖଟିବୁ କ'ଣ ଅସୁବିଧା। ଯଦି ଏତିକି ଅହଙ୍କାର ସେ ନ ରଖିବେ ସବୁ ଶସ୍ୟ ସବୁ ଜିନିଷ ବନ୍ଦ ହେଇଯିବ। ଅହଙ୍କାରଟା ଚଲେଇଛି ନା କାମ ଆଉ। ଆଉ ଅହଙ୍କାରଟା ବର୍ଣ୍ଣାଶ୍ରମ ସିଷ୍ଟମରେ ଭାରି ଇମ୍ପୋର୍ଟାଣ୍ଟ। ସେଟା ତ ତା କାମ ଇଗୋ କ'ଣ ଦୁଇଟା କାମ କରୁଛି, କ'ଣ ଗୋଟେ ହେଲା ଅହଙ୍କାର, ମୁଁ କରୁଛି କର୍ତ୍ତା, ମିଥ୍ୟା ଅହଙ୍କାର। ସେଟା ତ ଭଗବାନ ସୃଷ୍ଟି କରିଛନ୍ତି ରକ୍ଷା ପାଇଁ, କର୍ମ କରିବା ପାଇଁ ଆଉ। ସେଟା ସେଟା ନ ରହିଲେ କର୍ମ କରିବା ପାଇଁ ସ୍ପୃହାଟା ଆସିବନି। ମୁଁ ଘର ଚଳଉଛି ଆଉ ମୋତେ ଖଟିବାକୁ ପଡ଼ିବ ଆଉ। ଏ ମନ୍ତ୍ରୀମାନେ ଦେଖୁନା ଆମର ଯେଉଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଅଛନ୍ତି, ଆମର ଯିଏ ସବୁ ଅଛନ୍ତି, ସେ କ'ଣ ଦେଶକୁ ଆମେ ଚଳୁଛୁ ନହେଲେ ସେଟା ସେଇଟା ନ ରଖିଲେ ଦେଶ ଚଳିପାରିବନି। ସୋଲଜର ଯଦି ଭାବିବ ମୁଁ ଦେଶକୁ ସୁରକ୍ଷା ଦେଉଛି, କରୁ ବା ନ କରୁ ସେ ଯଦି ସେଇଟା ନ ଭାବିପାରିବ ସେ କ'ଣ ଠିଆ ହେଇପାରିବ, ତା ଜୀବନକୁ ଚିନ୍ତା କରିବ କର୍ମ ସବୁ ଇଗୋ। ଆଉ ଗୋଟେ କ'ଣ କହିଲି, ଗୋଟେ ଦ୍ୱିତୀୟ ପଏଣ୍ଟଟା କହୁଥିଲି ନା, ହଁ ଉପାଧି, କର୍ମ କରିବା ପାଇଁ ଗୋଟେ ଉପାଧି ଦରକାର। ଇଗୋଟା ଆସିଲା ତ ଅହଙ୍କାରଟା ରହିଲା, ଉପାଧି ରହିଲା, ମୁଁ ବ୍ରାହ୍ମଣ ମୁଁ କ୍ଷତ୍ରିୟ। ଅହଙ୍କାରଟା ରହିଲା ମୁଁ ଏଟା କରିବି, ଠାକୁର ପୂଜା କାଳ ମୋର ଅଧିକାର ଅଛି, ଏ ଅହଙ୍କାରର ସେ ମୁଁ ବ୍ରାହ୍ମଣ। ଦୁଇଟା କର୍ମ କରିବା ପାଇଁ ସାହାଯ୍ୟ କରିଛି। ଆମର ବି ଏଠି ସେୟା, ଆମର ଏଟା ଅପୋଜିଟ୍ ବୈଷ୍ଣୁଧାରଣଟା ଭଲ ଭାବେ ବୁଝିବାକୁ ପଡ଼ିବ ସବୁ, ନ ବୁଝିଲେ ତୁମେ ଓଲଟା ହେଇଯିବ ଆଉ। ତୁମର ଯଦି ସେଟା ଅହଙ୍କାର, ଏଠି ଅଭିମାନ, ଅଭିମାନ ରଖିଲେ ତୁମେ ଭକ୍ତ ହେଇପାରିବନି। ସେଟା ଅହଙ୍କାର, ଅହଙ୍କାର ମାନେ କ'ଣ, ସବୁବେଳେ ଇଂଲିଶ ଫଲ୍ସ ଇଗୋ, ଅହଙ୍କାରଟାକୁ ଇଗୋ ପ୍ରଭୁବାଦ ଲେଖନ୍ତି ସବୁବେଳେ ଫଲ୍ସ ଇଗୋ। ତାଙ୍କ ସେ ଜଣେ ଅଦ୍ଭୁତ ସାଧୁ ଏ ଜଗତର, ବିରଳ ସାଧୁ, ତାଙ୍କର ଏତେ ଇଂଲିଶ ୱାର୍ଡ ଏତେ ପରଫେକ୍ଟ, ସେଥିପାଇଁ ବିଦେଶୀମାନେ ଶୁଣିକି ସବୁ ଆଶ୍ଚର୍ଯ୍ୟ ହେଇଯାନ୍ତି। ଇଗୋ ମାନେ ଅହଙ୍କାର, ପ୍ରଭୁବାଦ କହନ୍ତି ନାଇଁ ଏଟା ଫଲ୍ସ ଇଗୋ, ମିଥ୍ୟା ଅହଙ୍କାର। ଆମର କ'ଣ ରିଏଲ ଇଗୋ, ଆମ ସେ ରିଏଲ ଇଗୋର ସଂସ୍କୃତ ପରିଭାଷା ହେଉଛି ଅଭିମାନ। ଯଦି ଅଭିମାନ ତୁମେ ନ ରଖିପାରିବ ଭକ୍ତ ହେଇପାରିବନି। ଯେମିତି ସେମାନେ ଅହଙ୍କାର ନ ରଖିଲେ କ'ଣ କରିପାରିବେନି, କର୍ମ କରିପାରିବେନି। ଭାବିଲେ ଘରେ ମୋତେ କେହି ମାନୁନାହାନ୍ତି, ତୁମେ ଯଦି କହିବ ମୋତେ ଘରେ କେହି ତ ଗୋଟେ ମାନୁନାହାନ୍ତି, ଘରର ମୋ ମାଲିକ ନୁହେଁ କିଛି ନୁହେଁ, ତୁମେ ଆଉ କରିବାକୁ କିଛି ଇଚ୍ଛା ହବ, ହଁ କେହି ତ ମାନୁନାହାନ୍ତି କାହିଁକି କରିବାକୁ ଯିବି, ମୁଁ କରିପାରିବନି, କର୍ମ କରିପାରିବନି। ଅଭିମାନଟା ଅଛି ବୋଲି କାମ ବାପା କ'ଣ କରିବା କହିଲ, ପଚାରିଦେଲେ ଉଠିଲା ତୁମର ପଳ ଛାତିରେ ଆଉ, ଆଉ ପିଲାଗୁଡ଼ା ପଚାରି କାମ କରୁଛନ୍ତି ଆଉ, ଦେ 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 ଏଇଟା କର ସେଇଟା କର, ସମସ୍ତେ ତୁମେ କୁହ ଯିଏ ହବ। କର୍ମ କରିବା ପାଇଁ ହେଲେ କ'ଣ ଦରକାର, ଅହଙ୍କାର ଆସିବାର ଅଛି। ଆମର ଏଠି ସେବା କରିବାକୁ ହେଲେ କ'ଣ ଦରକାର, ଅଭିମାନ ନହେଲେ ହେଇପାରିବ, ସେଇଟା ଆସୁନି ବୋଲି ତ ଭକ୍ତ ହେଇପାରିବନି, ପଳଉଛନ୍ତି ଆଉ କ'ଣ। ଭକ୍ତଟା କ'ଣ ଯେଉଁ ବ୍ରହ୍ମଚାରୀ ହଉ କି ଗୃହସ୍ଥ ହଉ କି ବାନପ୍ରସ୍ଥ ହଉ କି ସନ୍ନ୍ୟାସ ହଉ, ଯିଏ ଭକ୍ତ ହଉ ତାର ଅଭିମାନ ରହିଲେ ହେଇପାରିବନି। ସେଠି ଅହଙ୍କାରଟା କ'ଣ କରୁଛି, କର୍ମ କରିବା ପାଇଁ ସାହାଯ୍ୟ କରୁଛି। ଏଠି ଅଭିମାନଟା କ'ଣ କରିବ, ଭକ୍ତି କରିବା ପାଇଁ, ସେବା କରିବା ପାଇଁ ସାହାଯ୍ୟ କରିବ। ମୁଁ ଭଗବାନଙ୍କର ଦାସ, ତୁମେ ଏଇ ଅଭିମାନ ରଖିବ, ମୁଁ ଗୁରୁ ବୈଷ୍ଣବଙ୍କର ଦାସ, ଅଭିମାନଟା ସବୁବେଳେ ବଜେଇକି ରଖିବାକୁ ପଡ଼ିବ। ଏ ଅଭିମାନ ଯଦି କମିଗଲା ଆଉ ତୁମର କିଛି କରିବାକୁ ଇଚ୍ଛା ହେବନି, କିଛି କରିବାକୁ ଇଚ୍ଛା ନା କ'ଣ। ଆରେ ମୋର ମୁଁ ପ୍ରଭୁଙ୍କର ଦାସ, ଜଗତର ମୁଁ କେତେ ବଡ଼ ଭାଗ୍ୟବାନ, ଭଗବାନଙ୍କର ଦାସ ହେଇଛି, ଭଗବାନଙ୍କର ସେବା କରୁଛି, ଏ ଅଭିମାନଟା ତୁମର ନ ରହିଲା ଆଉ ତୁମେ ସ୍ପିରିଟ୍ ରହିବନି ଆଉ। ତୋର ତ କରିବା ପାଇଁ ଯୋଉ କ'ଣ କୁହାଯାଏ ଆମର ଯୋଉ ପ୍ରେରଣାଟା ଆସିବନି ମୋତେ କିଛି କରିବା ପାଇଁ, ପ୍ରଭୁଙ୍କ ପାଇଁ ମୁଁ କରୁଛି ଆଉ। ଗୁଣକ୍ରିୟାରେ ରଜଗୁଣ କ୍ରିୟାରେ କ'ଣ ଏଇଟା କରିହବ କି ବେଶୀ, ମାନେ ଗୁଣକ୍ରିୟାରେ ଭକ୍ତି ବେଶୀ ଦିନ କରିପାରିବନି। ଆଉ ପ୍ରଥମେ ତ ଆମର ସେଗୁଡ଼ାକ ନାହିଁ କ'ଣ ଶୁଦ୍ଧ ଅଭିମାନ ନାହିଁ ଆମ, ସେପାଇଁ ଅଭିମାନଟା ଆସିବା ପାଇଁ ଆମର ଗୁଣ ହିସାବରେ ଗୁରୁ ବୈଷ୍ଣବ ଆମକୁ ସେବାରେ ଲଗାଉଛନ୍ତି। ଏ ପିଲାର କେଉଁ ଗୁଣ ଅଛି ଯା ଏ ଭଗବାନଙ୍କ ସେବାଟା କର। ସେ ପ୍ରଥମେ ଅହଙ୍କାର ଆରମ୍ଭ କରିବ, ମୋ ଭଳିଆ କେହି ସେବକ ନାହାନ୍ତି, ମୁଁ ଏଇଟା କରୁଛି ଏଟା ଭଲ ମନ୍ଦ, କିନ୍ତୁ ସେ ଯେ ସେବାଟା କରୁଛି କାହା, ଭଗବାନଙ୍କର କରୁଛି ନା, ତେଣୁ ଭଗବାନ କେବେ ନା କେବେ ତାର ଗୋଟେ ଗ୍ରହଣ କରିନେ। ସେ ପ୍ରଭୁ ଯେତେବେଳେ ଗ୍ରହଣ କରିଲେ ତାର ଅହଙ୍କାରଟା କ'ଣ ହବ ଅଭିମାନ, ଆଉ ଖାଲି ତ ସେମିତି ଗ୍ରହଣ କରିବେନି, ସେଥିପାଇଁ ତା ସେ ସେବା ସହିତ ତାକୁ ଶ୍ରବଣ କୀର୍ତ୍ତନ ବି ସେ ଲଗେଇକି ରଖୁଛି। ତେଣୁ ସେ କ'ଣ କରୁଛି, ଶ୍ରବଣ କୀର୍ତ୍ତନ ଦ୍ୱାରା ତାର ଅନ୍ତରର ଦୋଷ ଯୋଉଟା ସେ ବି ଜାଣିପାରୁଛି, ମୁଁ ଏତେ ଦିନ ସେବା କଲି ଠାକୁରଙ୍କୁ କାହିଁ ବୋଲି ମୋର ଭକ୍ତି ହଉନି, ତ ଶୁଣିଲା ଶୁଣିଲା ପୁଣି ଭଗବାନଙ୍କୁ ପ୍ରାର୍ଥନା କଲା, ପୁଣି ନା ମୁଁ ଏମିତି କରିବି, ମୁଁ ଏମିତି ସେବା କରିବି, ମୁଁ ତେଣୁ ତାର ଯେତେବେଳେ ଭାବଟା ସେ ଭାବଟାକୁ ଶୁଦ୍ଧ, ଶ୍ରବଣ କୀର୍ତ୍ତନ ଦ୍ୱାରା ଭାବ ଶୁଦ୍ଧି ହେଉଛି, ଏବଂ ଶ୍ରବଣ କୀର୍ତ୍ତନ କୀର୍ତ୍ତନର ଆଶ୍ରୟ ନେଇ ଉତ୍ସାହରେ ସେ ସେବା କରୁଛି, ଏ ଦୁଇଟା ମିଶୁଛି। ଏ ଗୋଟେ ବଡ଼ ସାଇନ୍ସଟା ନା, ଦୁଇଟାକୁ ଛାଡ଼ିଦେଲେ ହେଇପାରିବନି। ଶ୍ରବଣ କୀର୍ତ୍ତନଟା କ'ଣ କରେ, ସେ ଶ୍ରବଣ କୀର୍ତ୍ତନ ଦ୍ୱାରା ଆମର ଉତ୍ସାହକୁ ଆମେ କ'ଣ ଉତ୍ସାହ ରଖିବା, ମୁଁ ହେଉଛି କୃଷ୍ଣଙ୍କର ଦାସ, ଭଗବାନଙ୍କର ଦାସ, ଆଉ ଏଇମାନେ ଭଗବାନଙ୍କର ସେବା କରିକି ଏହା ପାଇଛନ୍ତି, ମୋତେ ଭରସା ଲାଗୁଛି ମୋତେ କୃଷ୍ଣ ନିଶ୍ଚିତ। ଏଇ ଭାଗବତର ମହିମାଟା ଆଉ କ'ଣ, ବିଭିନ୍ନ ଭକ୍ତମାନଙ୍କର ଜୀବନ ଚରିତ୍ର ଆଲୋଚନା କରି ଆମକୁ ଉତ୍ସାହ ଦିଆଯାଉଛି, ପ୍ରେରଣା ଦିଆଯାଉଛି, ଭଗବାନ କେତେ ଭକ୍ତ ବତ୍ସଳ, ଭଗବାନ ଭକ୍ତକୁ କେମିତି ଭଲ ପାଆନ୍ତି, ଆକୁ ଶ୍ରବଣ କରିବା ଦ୍ୱାରା ଆମର ଆମର ଭାବ ଶୁଦ୍ଧି ହବ। ଏଇଟା ଗୋଟେ ଭାବ, ଭାଗବତ କ'ଣ ଭାବ ଶୁଦ୍ଧି କରିବ, ଆମର ଯୋଉ ଭାବଟା ରହିଛି ସେଟା ଶୁଦ୍ଧି ନୁହେଁ, ଆମେ ଭକ୍ତମାନଙ୍କର ଭାବକୁ ନେଉଛେ। ପ୍ରହ୍ଲାଦ ଚରିତ୍ର କାହିଁ ଶୁଣୁଛେ, ପ୍ରହ୍ଲାଦ ଭାବକୁ ଗ୍ରହଣ କରୁଛେ, ଧ୍ରୁବମାରଚ ଚରିତ୍ର କାହିଁ ଶୁଣୁଛେ, ଧ୍ରୁବମାରଚଙ୍କର ଭାବକୁ ଗ୍ରହଣ କରୁଛେ, ସୁଦାମାଙ୍କ ଚରିତ୍ର ଶୁଣୁଛେ, ଗଜେନ୍ଦ୍ରଙ୍କ ଚରିତ୍ର ଶୁଣୁଛେ, ଏଇଟା ଭାବ ଶୁଦ୍ଧି ପାଇଁ ନା। ଏଇଟା କ'ଣ ମିର ଷ୍ଟୋରୀ ଗୁଡ଼ା ସାଧାରଣ ସାଧାରଣ ଷ୍ଟୋରୀ ହେଇଛି, ଖାଲି ଶୁଣିଦେବା ଲୋକଙ୍କୁ କହିଦେବା, ଲୋକମାନେ ଗୋଟେ ଆହା ଶବ୍ଦ ଶୁଣିଛ ନା ନାଇଁ, କ'ଣ ଭାବିଲେ ଆହା ଶୁଣିଛ ନା, କ'ଣ କୁହନ୍ତି ନା, ଗୋଟେ ଭଲ ଇଏ ପଢ଼ିଲେ ମାନେ ଗୋଟେ କଥା ପଢ଼ିବ, ଆହା କେତେ ସୁନ୍ଦର ଆଗୁଛୁ ଲୋକମାନଙ୍କୁ, ଯେ ଭଗବାନଙ୍କର କଥା ଯେଉଁଟାକ ଲୋକମାନେ ତାଙ୍କୁ ଏତେ ଆଶ୍ରୟ ଦେଲା କି ଯେଉଁ ପାଲା ଫାଲା ହୁଏ ଭଲ ମନ୍ଦ ହୁଏ ଗୀତ ଗୁଡ଼ାଏ ଯେଉଁ ଆଗୁଛୁ ପୁରୁଣା ଲୋକମାନଙ୍କର କଣ୍ଠ ଏତେ ଏଗୁଡ଼ା ବର୍ତ୍ତମାନ ବର୍ତ୍ତମାନ କଣ୍ଠ ତ କଣ୍ଠ କିଛି ନାହିଁ ଲୋକମାନଙ୍କର, ଏଗୁଡ଼ାକ ସବୁ ଟ୍ୟୁନ୍ ଯେଉଁ କ'ଣ ଏଇଟା କୁହନ୍ତି ମେସିନ୍ର କଣ୍ଠ, ମେସିନ୍ କଣ୍ଠଟା ବ୍ୟାକ୍ଗ୍ରାଉଣ୍ଡରୁ ଆଙ୍କର ନାହିଁ, ଏଗୁଡ଼ାଙ୍କର କ'ଣ ଏଇଟା କିଛି ମୁଁ ମାନିନି, ମାନେ ଏ ଆଗରୁ ଯେଉଁ ପୁରୁଣା ଗୀତ ସବୁ ମୁଁ ଶୁଣିଛି, ସେ ଭଜନ ଗୀତ ଯାହା ସବୁ ମୁଁ ଶୁଣିଛି ସେଥିରେ କିଛି କିଛି ବାଜେନି, ଗୋଟେ ପ୍ଲେନ୍ ହାରମୋନିୟମ୍ ବାଧ୍ୟ ନହେଲେ ଖାଲି କଣ୍ଠ ସେମାନଙ୍କର, ତାଙ୍କର ସବୁ ଅରିଜିନାଲିଟି ଥିଲା, ସେଇଟା ଶୁଣିବ ଲୋକମାନେ ଯେତେବେଳେ ଭଜନ ଗୋଟେ କିଛି ନା ଗାଇଦେବ, ଆହା କେତେ ସୁନ୍ଦର ପିଲାଟା ଗାଉଛି, ସେ ଗୋଟେ ମୋର ସାଙ୍ଗ ଥାଏ ଏ କୋଠ ଭୋଗ କିଆ ଗାଇବ, ଗୋଟେ ପେଣ୍ଟ ପିନ୍ଧିକି ଆସିବ କାଳିଆ ଛୁଆଟା ବ୍ରାହ୍ମଣର ଛୁଆଟା, କ'ଣ ତା ନା ହରିବ ଥାଏ କୁଆଡ଼େ ଗଲାଣି କିଣେ, ମୁଁ ଆଉ ମୋ ତା କୁଆଡ଼େ ମନ ନାହିଁ, ସେ ପୁରସ୍କାର ପାଏ ସବୁ ଯୁଆଡ଼େ ଯିବ ଗାଇବ, ସେଇ ଗୀତଟା ଗୋଟେ ଶିଖି ଯାଇ ତାର କେମିତି ଆଉ ପୁରା ସେ ଭିକାରୀ ଭଳିଆ ଗାଇଲା କୋଠ ଭୋଗ କିଆ, ସେ ସେଇଭଳିଆ ଗାଇଦେବ, ସେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲା ସବୁଆଡ଼େ ପୁରସ୍କାର ପାଇବାକୁ ଯାଏ, ମୋତେ ଡାକନ୍ତି କହୁଛି ଆମ ତୁ ଗୀତ ଗାଇବି, ମୁଁ କହିବି ମୁଁ ଭାଇ ସେ କମ୍ପିଟିସନ ମୋ ଦ୍ୱାରା କୋଚି ହବନି, ମୁଁ କେବେ କୁଆଡ଼େ ଯାଏ ମୋତେ ଲାଜ ଲାଗେ, ମୁଁ କେବେ କଥା କୁହେନି କି ଏ କମ୍ପିଟିସନ ତାକୁ ମୋତେ କହିବେନି, ସେଇଟା ମୁଁ ଯାଏନି। ସିଏ ସେତେବେଳେ ହାଫ୍ ପେଣ୍ଟ ପିନ୍ଧି ମନେ ଅଛି ଡେଙ୍ଗାଇ ଟୁକାଟା ଭଲଟ ପିଲାଟା, ସିଏ ବ୍ରାହ୍ମଣଙ୍କର ପିଲା, ଆଉ ସେ ଭଲ ଏଇ ଗୀତଟାକୁ ଗାଏ, କିଛି ମୃଦଙ୍ଗ ନାହିଁ କିଛି ନାହିଁ, ସେ ଖାଲି ଗାଏ ଖାଲି ଗାଇଦେବ, ଏତେ ସୁନ୍ଦର ସେ ଗାଇବ ଛୋଟ ପିଲାଟା, ଛୋଟ ପିଲା ମୋ ସାଙ୍ଗ ଥିଲା ସିଏ, ଆଉ ଲୋକମାନେ ସବୁ କୁହନ୍ତି ଆହା କେତେ ସୁନ୍ଦର ଗାଉଛି, ଯେଉଁ ଆହା ସବୁ ଆଉ ଭାବ ଶୁଦ୍ଧି ତାଙ୍କର ତାକୁ ହୃଦୟଟାକୁ ସ୍ପର୍ଶ କରୁଛି, ଆମେ ଯେଉଁ ଭାଗବତ ଶୁଣୁଛେ ଏଇଟା କ'ଣ ହୃଦୟକୁ ତୁମର ସ୍ପର୍ଶ କରାଯାଏ, ଜ୍ଞାନ ଗୁଡ଼ା କ'ଣ ଜ୍ଞାନ ସେଥିରୁ ତୁମେ ଜ୍ଞାନଟାକୁ ଖାଲି ଫିଲ୍ଟର କର, ମାନେ ଆମର କଥା ଶୁଣିକି ତା ଭାବଟାକୁ ହୃଦୟକୁ ନେବା ଦରକାର, ଆମେ କ'ଣ କରୁଛେ ଜ୍ଞାନଟାକୁ ନେଇକି ଆମେ ରଖୁଛେ କ'ଣ କରିବା ତା ପ୍ରୟୋଗ କରିବା, ଯୁବ ଗୋଷ୍ଠୀ ମନା କରୁଛୁ, ଯୁବ ଗୋଷ୍ଠୀ ଏ ଶ୍ରୋତା ଭଲ ନୁହନ୍ତି, ସବୁଠୁ ଲାଷ୍ଟ ଲେବୁଲର ଶ୍ରୋତା, ଯୁବ ଗୋଷ୍ଠୀ କହୁଛନ୍ତି ଯେଉଁ ଶ୍ରୋତା କେବଳ ଶୁଣନ୍ତି ଜ୍ଞାନଟାକୁ ରଖିକି ମୁଁ ସେଇଟା କହିବି, ମୁଁ ଗୋଟେ ଜାଣିଲି ସେ ହେଉଛନ୍ତି ଲାଷ୍ଟ ଲେବୁଲର ଶ୍ରୋତା, ହଂସ କିଏ ତା ସବୁ ଶ୍ରୋତା କହିଛନ୍ତି ନା କେ ଚାରି ପ୍ରକାର ଯେଉଁ ଅଛନ୍ତି ଶ୍ରୋତା କିଏ କିଏ କେଉଁ କେଉଁ ପ୍ରକାର ଶ୍ରୋତା ଭାଗବତ ମହିମାରୁ ଆଣିକି ଯେବେ ଉଷ ତାର ସବୁ ଇଏ କରିଛନ୍ତି ସନ୍ଦର୍ଭ ମାନଙ୍କ ତେଣୁ ଏଇଟାକୁ ଆମର ଯେଉଁ ଭାବଶୁଦ୍ଧି ପାଇଁ ଆମେ ଶୁଣୁଛେ କ'ଣ କ'ଣ ସବୁ ଭକ୍ତମାନଙ୍କର ଚରିତ ଏଇ କଥାରେ ମୁଁ କହୁଥିଲି ଆମର ଯେଉଁ ବୈଷ୍ଣବ ଧର୍ମ ରହିଲା ବୈଷ୍ଣବ ଧର୍ମ କେଉଁ ଜିନିଷଟା ମୁଁ ଆଲୋଚନା କରୁଥିଲି ଆମର ଅଭିମାନଟାକୁ ଯଦି ଆମେ ବଜେଇକି ନ ରଖିପାରିଲେ ଅଭିମାନଟା ବଜେଇ ରଖିବା ପାଇଁ ଦୁଇଟା ଅହଙ୍କାରଟା ଯେମିତି ଲୋକମାନେ ଅହଙ୍କାର ରଖିଛନ୍ତି ବୋଲି କ'ଣ କରୁଛନ୍ତି କର୍ମ କରିପାରୁଛନ୍ତି ଉପାଧି ରହିଛି ବୋଲି କର୍ମ କରିପାରୁଛନ୍ତି ଘରର ମାଲିକ ଅଫିସର ଅଫିସର ପଦବୀ ଦେଇଦେଲେ ସେ ଏଡିଏସ୍ପି ସିଏ ଏସ୍ପି ତାଙ୍କର ଅହଙ୍କାର ହେଲା ଉପାଧି ରହିଲା ଅହଙ୍କାର ହେଲା କର୍ମ କଲେ ଆମର ଏଠି କ'ଣ ଆସିଛି ଆମର ଏଠି ଉପାଧି ଥିଲେ ସର୍ବୋପାଧି ବିନିର୍ମୁକ୍ତ ଆମ ଉପାଧି ହେଲା କୃଷ୍ଣଙ୍କର ଦାସ ଆକ୍ଚୁଆଲି ଆମ ଉପାଧି କୃଷ୍ଣଙ୍କ ଦାସ ନୁହଁ ଆମର ଉପାଧି ହେଲା ଦାସାନୁ ଦାସ ଆଗରୁ ଆମର ଉପାଧି ଥିଲା ଦାସ ମହାପ୍ରଭୁ ଆସିକି ଆମକୁ ଶିଖେଇଲେ ସମ୍ପ୍ରଦାୟର ଆମର ଆମ ସମ୍ପ୍ରଦାୟର ସୂକ୍ଷ୍ମତା ସବଳ ରହିଛି ମର୍ଯ୍ୟାଦା ସବଳ ରହିଛି ଆମ ସମ୍ପ୍ରଦାୟ ହେଲା ସବୁ ସମ୍ପ୍ରଦାୟର ମୁକୁଟମଣି କିଏ କେତେ କହିଲେ ଆମେ ମାନିବୁନି ଯିଏ ଜାଣିନି ଆମ ସମ୍ପ୍ରଦାୟ ଶିକ୍ଷା ସିଏ କାହା ଆଗରେ ମଥା ନେବେ ଆମେ କାହା ଆଗରେ ମଥା ନେବୁନି ଆମ ଗୋସ୍ୱାମୀ ମାନେ ଟେକ ରଖିକି ଆସୁ ବ୍ରଜଭୂମିରେ ବ୍ରଜକୁ ପ୍ରକାଶ କଲେ ଏ ଛଇ ଗୋସ୍ୱାମୀ ଯେବେ ବ୍ରଜ କହିଲେ ଭାବ ବ୍ରଜ କହିଲେ ବାସ ରାଧାକୃଷ୍ଣ ନିତ୍ୟ ଲୀଳା କରିଲ ପ୍ରକାଶ କଣ ଦେଖ ନିଷ୍ଠଳ ପ୍ରକାଶ କଲେ ବୁଝିଲେ ଦେଖିବା ତାକୁ ଟିକେ ଡାଇଜେଷ୍ଟ କରିଦେଲ ଦେଖିବା ହଜମ କରିଦେଲେ କେଉଁ ସମ୍ପ୍ରଦାୟ ଲୋକ ଡାକିଲ ସେ ଆଜି ବସିକି ସବୁ ସେଠି କେତେ ପ୍ରବଚନ ଦଉଛନ୍ତି ଷଡ଼ଗୋସ୍ୱାମୀଙ୍କୁ ମାନୁନୁ ଆମ ସମ୍ପ୍ରଦାୟକୁ କାଟିଦେବ ତୁମେ ରାଧାକୁଣ୍ଡ କାହାର କିଏ କିଏ ଆଗେ ବ୍ରଜଭୂମିକୁ ଉଦ୍ଧାର କଲେ ମହାପ୍ରଭୁ ରାଧାକୁଣ୍ଡ କେଉଁଠି ଥିଲା ଶ୍ୟାମକୁଣ୍ଡ କେଉଁଠି ଥିଲା ମହାପ୍ରଭୁ ନା ଆଉ ଆମାଚାର୍ଯ୍ୟ କ'ଣ ଲେଖିଲେ ଏଛୟ ଗୋସାଇଁ ଯେବେ ବ୍ରଜେ କହିଲେ ବାସ ରାଧାକୃଷ୍ଣ ନିତ୍ୟଲୀଳା କରିଲେ ପ୍ରକାଶ ଭଗବାନ କହିଲେ ଏଇଟା ବ୍ରଜ ଥିଲା ବ୍ରଜବାସୀ ଥିଲେ ସବୁ ଥିଲା ନିତ୍ୟଲୀଳା କ'ଣ ଲୋକ ଜାଣିନଥିଲେ ଆଜି ବି ଯିଏ କୋଡ଼ି ସମ୍ପ୍ରଦାୟ ଶିକ୍ଷାକୁ ଜାଣିନି ସେ ବ୍ରଜଭାବକୁ ଧରିପାରିବନି ଗୁରୁଦେବ ସିଧା ମନା କରୁଛନ୍ତି ଯେଉଁମାନେ ଚୈତନ୍ୟ ମହାପ୍ରଭୁଙ୍କ ସମ୍ପ୍ରଦାୟରେ ଆସୁନାହାନ୍ତି ମହାପ୍ରଭୁ ମାନୁନାହାନ୍ତି ସେମାନେ କେବେ ବ୍ରଜ ପ୍ରେମ ପାଇପାରିବେ ସେ ତ ନିଜେ ରାଧାରାଣୀ ଆଉ ସେ ତୁମେ କ'ଣ ପାଇବ ତୁମେ ଅତି ବିଷୟରେ ମୁକ୍ତି ପାଇପାର ବ୍ରଜପ୍ରେମ କଥା କହିପାରିବନି ସମ୍ପ୍ରଦାୟ ଶିକ୍ଷା ଭଲ ଭାବରେ ଜାଣିବାକୁ ପଡ଼ିବ ଆମର ଆମର ଉପାଧି କ'ଣ ଆମର ଶାସ୍ତ୍ର ହିସାବରେ ଆମର ଉପାଧି କ'ଣ ଦାସ ଆମର ମହାପ୍ରଭୁ ଯେତେବେଳେ ଫିଲୋସଫିଟା କହୁଛନ୍ତି ଶାସ୍ତ୍ର ହିସାବରେ କହୁଛନ୍ତି ଗୀତାରେ କହିଲେନି ଜୀବ ହଉଛନ୍ତି ମୋର ଅଂଶ କ'ଣ କହିଲେ ମହିମାଂସ ଜୀବ ଲୋକ ଜୀବ ଭୂତ ସନାତନ ଆମେ ସନାତନ ଜୀବ ଭାବେ ଭଗବାନଙ୍କର ଅଂଶ ତ ସ୍ୱରୂପ ହେଲା ଜୀବର ଦାସ ମହାପ୍ରଭୁ ଆସିକି ଆମ ଅଲଗା ଶିଖେଇଲେ ଆମ ସମ୍ପ୍ରଦାୟ ହେଲା ଆମେ ସବୁବେଳେ ଦାସାନୁ ଦାସ ଦାସାନୁ ଦାସ ଦାସ ହେଲେ ଅଭିମାନ ଟିକେ ଆସିଯାଉଛି ସେ ସେଟା ରଖା ହବନି ଅଭିମାନ ସର୍ବୋପାଧି ବିନିର୍ମୁକ୍ତ ଦାସ ମୁଁ ଭଗବାନଙ୍କର ଭକ୍ତ ବଡ଼ ଅଭିମାନ ଆସିଗଲା ସେଟା ହବନି ସେ ଅହଙ୍କାର ହେଇଯିବ ସେଥିରେ କ'ଣ କରାହେଲା ଦାସାନୁ ଦାସ ଭଗବାନଙ୍କର ଭକ୍ତର ଭକ୍ତ ମହାପ୍ରଭୁ ତ ନିଜେ କହିଥିଲେ ମୁଁ ଦାସ ଦାସ ଦାସାନୁ ଦାସ ଆଉ ଆମେ କ'ଣ ଆମ କଥା କ'ଣ କହିବା ସେଥିପାଇଁ ଆମର ଯେଉଁ ରହିଲା ବାହାର ଦୁନିଆ ଆମ ଦୁନିଆର ପାର୍ଥକ୍ୟ ଏତିକି ରହିଲା ବାହାରେ ଅହଙ୍କାର ଉପାଧିରେ କର୍ମ ଚାଲିଛି ଆମର ଅଭିମାନ ଉପାଧି ବିମୁକ୍ତରେ ଭକ୍ତି କରିବା ସେଟା ତ ଆରମ୍ଭରୁ ହବନି ଆରମ୍ଭରୁ ଗୋଟେ ଉପାଧି ଦିଆହଉଛି କ'ଣ ଉପାଧି ଉପାଧ୍ୟ ହେଲେ ଚାଲିଲେ କର୍ମଟା ହବ କେମିତି ଉପାଧ୍ୟ ହେଲେ ତ କର୍ମ ହେଇପାରିବନି ଏଇଟା ଗୋଟେ ଇନଷ୍ଟିଟ୍ୟୁସନ୍ ନା ଏଠି ଜଣେ ପ୍ରେସିଡେଣ୍ଟ ରହିବ ସେକ୍ରେଟେରୀ ରହିବ କ୍ୟାସିୟର ରହିବ ସେ ଗୋଟେ ରୋଷେଇ ଇନଚାର୍ଜ ରହିବ ପୂଜାରୀ ଇନଚାର୍ଜ ରହିବ ଏଇଟା ରହିବ ଉପାଧି କିନ୍ତୁ ସେଠି ଉପାଧିଟାକୁ ସେମାନେ କ'ଣ ଭାବନ୍ତି ଏଇଟା ହେଉଛି ଫ୍ୟାକ୍ଟ ବାହାରିଲେ କ'ଣ ଭାବନ୍ତି ମୁଁ ଘରର ମାଲିକ ନା ଆଉ ଭାବିଲେ କ'ଣ ଯେତେ କହିଲେ ସେ ମକୁ କେତେ ବଡ଼ ହେଇ କରଡ଼ପତି ହେଇଗଲେ ତୁମେ କ'ଣ କହିବ ଘର ମାଲିକ ମୁଁ ନା ଆଉ ଘରଟା ମୋର ମୋ ରେକର୍ଡ ଜମ୍ବାଡ଼ି ଗୁଡ଼ା ମୋର ନା ଆଉ ପିଲା ଛୁଆ ମଣିଷ ମୁଁ କରିଛି ନା ଆଉ ସେଟା ହେଟା ରହିବ ସବୁବେଳେ ସେଟା ଆମର ଏଠି କ'ଣ ଏଠି ଉପାଧି ଥିଲେ ବି କ'ଣ ଇଏ କିଛି ନାହିଁ ଏ ଉପାଧି ଥିଲେ ବି ଆମେ ହଉଛୁ କୃଷ୍ଣଙ୍କ ଦାସ ଏଠି ପ୍ରେସିଡେଣ୍ଟ କୃଷ୍ଣଙ୍କ ଦାସ ଗୁରୁ ବି କୃଷ୍ଣଙ୍କର ଦାସ ଶିଷ୍ୟ ବି କୃଷ୍ଣଙ୍କର ଦାସ ସବୁ କୃଷ୍ଣଙ୍କର ଦାସ ସବୁ କୃଷ୍ଣଙ୍କର ଦାସ ଭକ୍ତି ଠାକୁର ତାଙ୍କ ପଦ ଲେଖିଲେ କ'ଣ ସେ ଆଚାର୍ଯ୍ୟଙ୍କ କଥା କୁହା ଆଉ ତାଙ୍କୁ ତ କଥା ଝୁକି ଯାଏ ତାଙ୍କ କଥା ଶୁଣିଲେ କେତେ ସୁନ୍ଦର ପରିଭାଷା ତାଙ୍କର କେତେ ବଡ଼ ସିଦ୍ଧାନ୍ତ ଜାଣିଛନ୍ତି ସେ ଜୀବ ଗୋସ୍ୱାମୀ ନା ଜୈବ ଜୈବ ଧର୍ମର ଲାଷ୍ଟକୁ ସେ କଥା ଲେଖୁଛନ୍ତି ସାଧୁଗୁରୁ ଯେଉଁ ଭକ୍ତି ବିନୋଦ ତାଙ୍କୁ ଦିଆହେଲା ନା, ସଚିତାନନ୍ଦ ଭକ୍ତି ବିନୋଦ ତାଙ୍କୁ ଯେଉଁ ଉପାଧି ଦିଆହେଲା ସେଥିରେ ସେ ଲେଖୁଛନ୍ତି, ସାଧୁଗୁରୁ ମୋତେ ଦେଲେ ନା ଉପାଧି, ଉପାଧି ଆଜି ମୋର ବ୍ୟାଧି ହେଇଗଲା। ତାଙ୍କର କ'ଣ ଉପାଧି ବ୍ୟାଧି ହେଇଛି? ମୋତେ ଭକ୍ତି ବିନୋଦ ଯେଉଁ ଉପାଧି ଦିଆଗଲା, ଯେମିତି କୃଷ୍ଣ କବିରାଜ ଉପାଧି ଦିଆଗଲା, ସେ କ'ଣ କହୁଥିଲେ ମୁଁ ପୁରୀଶ୍ୱର କୀଟ ହୋଇଥିଲେ ଆମେ ସେ ଲଘିଷ୍ଠ, ସେଥିପାଇଁ ତାଙ୍କୁ ଉପାଧି ଦିଆଗଲା। ପଣ୍ଡିତକୁ ଉପାଧି ମିଳେ ଜଗତରେ, ଏ ଜଗତରେ ପଣ୍ଡିତମାନଙ୍କୁ ଉପାଧି ମିଳେ, ଜ୍ଞାନୀମାନଙ୍କୁ ଉପାଧି ମିଳେ, ଆମ ସମ୍ପ୍ରଦାୟରେ ସେମାନଙ୍କୁ ଉପାଧି ଦିଆଯାଏ ନା। ସେଇ ସେଥିପାଇଁ ଆମର ଏଥିପାଇଁ ଉପାଧି ଦିଆଯାଏ, ସେମାନେ ତୃଣାନ୍ତ ପିଶୁନି, ସେଥିପାଇଁ ତାଙ୍କୁ ସେ ପୁରୁଷର କୀଟ ଏଇଥିପାଇଁ ଏଇ ଏଇ ଭାବନା ରଖିଥିଲେ ବୋଲି ତାଙ୍କୁ ଭଗବାନ ଯେଉଁ ଏତେ ବଡ଼ ଉପାଧି ଦେଲେ। ସେ ବହୁତ ସଂସ୍କୃତରେ ସବୁ ରଚନା କରୁଛନ୍ତି, ସବୁକିଛି ତାଙ୍କ ଭାବଟା ଏଇଥିପାଇଁ ତ ଆଜି ତାଙ୍କୁ ଏଇ ଉପାଧି ମିଳିଲା। ଭକ୍ତିନଟା ପ୍ରସିଦ୍ଧ କଥା କହୁଛନ୍ତି, ସାଧୁଗୁରୁ ବୈଷ୍ଣବ ମୋର ଦେଲେ ନ ଉପାଧି, ଉପାଧି ମୋର ଆଜି ବ୍ୟାଧି ହେଇଗଲା। ସେ କଥା ସେ ତା ପଦରା ମନ ରଖୁନି, ସେ ଉପାଧିରେ ମୋର ବ୍ୟାଧି ହେଇଗଲା, ମୋର ଭଜନ ଆଜି ହଉନି। ଏତେ ବଡ଼ ସୁନ୍ଦର ଗ୍ରନ୍ଥକୁ ରଖିକି ସେ ଉପସଂହାର ଏମିତି କରୁଛନ୍ତି, ଉପାଧି କିଛି ମୋର ତା ଅର୍ଥ କ'ଣ? ଏ ଉପାଧି ମୋର କିଛି ଦରକାର, ଆମର କିଛି ଉପାଧି ଦରକାର, ଆମର ଉପାଧି ଆହୁରି ସୂକ୍ଷ୍ମ। ସେ ଆମର ଆମର ତ ସବୁ ଟ୍ରେନିଂ ହୁଏ, ଟ୍ରେନିଂ ଆମର ସବୁ ହୁଏ ତ ସନ୍ନ୍ୟାସୀ ଗୁରୁ ଟ୍ରେନିଂ ସବୁ ଆମେ ସବୁ ନେବାକୁ ପଡ଼େ, ଯେ ସନ୍ନ୍ୟାସୀ ହେବ ସେ ତ ଟ୍ରେନିଂ ନେବ, ଭଲ ବ୍ୟବସ୍ଥା ସବୁ, ଏତେ ବଡ଼ ଇନଷ୍ଟିଚ୍ୟୁସନ୍ ତାର ଶୃଙ୍ଖଳା କେମିତି ରହିବ ସବୁ ଶିଖା ହବ। ସେ ଆମର ଜଣେ ବିଦେଶୀ ମହାରାଜ ଥିଲେ, ଭୁଲିବ ତାଙ୍କର ନାମ କ'ଣ, ସେ କ୍ଲାସ୍ ଦେଉଥିଲେ, ମୋର ମନ ଅଛି ଗୋଟେ ପଏଣ୍ଟ କହିଥିଲେ, ସେତେବେଳେ ମୁଁ ବ୍ରହ୍ମଚାରୀ ଥିଲି, ମୁଁ ସନ୍ନ୍ୟାସୀ ନେଇନଥିଲି, କାରଣ ସେ ଟ୍ରେନିଂ ନେବାକୁ ପଡ଼ିବ, 3 ଦିନ ତାଙ୍କୁ ଟ୍ରେନିଂ ହୁଏ, ସକାଳ ସନ୍ଧ୍ୟା କ୍ଲାସ୍ ଚାଲେ। ସେ ଗୋଟେ ଭଲ କଥା କହିଥିଲେ, ମୋର ଆଜୀବନ ମନ ଅଛି, କିଏ ତା ଭିତରେ କହିଥିଲେ ମୋର ମନେ ପଡ଼ୁନି, ସେ କିନ୍ତୁ ଆମର ବିଦେଶ ମହାରାଜ ପ୍ରକୃତ ଡିସେବୁଲ କହିଲେ, ଗୁରୁ ହେଉଛନ୍ତି ସବୁଠୁ ବଡ଼ ସେବକ। ଆମେ କ'ଣ ଭାବୁଛନ୍ତି ଗୁରୁ ହେଉଛନ୍ତି ସବୁଠୁ ଉଚ୍ଚ, ମାନେ ସବୁଠୁ ଉଚ୍ଚ ସିଏ ରହିଲେ ଆଉ, ତାଙ୍କର ପାଦ ଧୂଳି କିଏ ନେଉଛି, ତାଙ୍କର କିଏ ଉଚ୍ଚିଷ୍ଟ ପାଉଛି, ତାଙ୍କର ଲୁଗାପଟା ସବୁ ପାଉଛି, ତାଙ୍କର ସବୁ କରାହଉଛି। ସେ ଏତେ ସୁନ୍ଦର ଏକ୍ସପ୍ରେନସନ୍, ତାଙ୍କ ଫାଉଣ୍ଡେସନ୍ ଏତେ କ୍ଲିଅର୍ ସବୁ ପ୍ରପାତ ତାଙ୍କୁ କରିକି ଦେଇଛନ୍ତି। ପ୍ରପାତ ଶିଶୁମାନଙ୍କର କେତେ ଗୋଟେ ବିଶେଷ ଗୁଣ ଅଛି, ତୁମେ ଶାସ୍ତ୍ର ଅଧ୍ୟୟ କରିପାର, ହଜାର ଭକ୍ତ ତିଆରି କରିପାର, ଯାହା ବି କରିପାର, ସେମାନେ ଜଣେ ଶୁଦ୍ଧ ଭକ୍ତଙ୍କ ପାଖରୁ ସବୁ କିପଡ଼ ଗୁଡ଼ା ଜାଣିଛନ୍ତି, ତା ଫାଉଣ୍ଡେସନ୍ ପୁରା 100% କ୍ଲିଅର। ଏ ପ୍ରପାତଙ୍କୁ ପୁରା ଏତେ ଟ୍ରେଣ୍ଡ ଅପ୍ କରିଦେଇଛନ୍ତି ସବୁ କଥାରେ, ମ୍ୟାନେଜମେଣ୍ଟ ହଉ, ଯେଉଁ ଜିନିଷ ତୁ ପଚାରିବେ ପୁରା ଫାଉଣ୍ଡେସନ୍ କ୍ଲିଅର କରିକି ସେମାନେ ସବୁ ଜାଣିଛି ସବୁ ଜିନିଷ। ସେ କହୁଥିଲେ କେମିତି ଗୁରୁ ହେଉଛନ୍ତି ଯେ ସବୁଠୁ ମାନେ ହମ୍ବୁଲ ସର୍ଭାଣ୍ଟ, ଗୁରୁ ହେଉଛନ୍ତି ସବୁଠୁ ବିନମ୍ର ସେବକ, ଯଦିକି ଆମ ଆମ ପରମ୍ପରାରେ ଥାନ୍ତି, ସେ ହେଉଛନ୍ତି ସବୁଠୁ ବିନମ୍ର ସେବକ ହେବେ କିଏ, ଗୁରୁ। ତାଙ୍କୁ ସବୁ ସବୁ କେୟାର କରିବାକୁ ପଡ଼ିବ ଭଗବାନଙ୍କର, କେଉଁ ଭକ୍ତ କ'ଣ କଲା, ମନ୍ଦିର କ'ଣ ହେଲା, ଠାକୁର କ'ଣ ରହିଲେ, ଭକ୍ତର କ'ଣ ଅବସ୍ଥା ହେଉଛି। ତେଣୁ ସେ ଯିଏ ସବୁଠୁ, ସେ କହିଲେ ଯିଏ ସବୁଠୁ ହମ୍ବୁଲ ସର୍ଭାଣ୍ଟ ହେଇପାରିବ, ସିଏ ସେ ଗୁରୁ ପୋଜିସନ୍ ବୁଝିବ, ତୁମକୁ ସମସ୍ତଙ୍କର ସେବା କରିବାକୁ ପଡ଼ିବ। ସେ ବୁଝୁଥାନ୍ତି କେତେ ସୁନ୍ଦର ଭାବରେ ବୁଝନ୍ତି, ମୋର ସେ ଏତେ ସୁନ୍ଦର ଇମ୍ପ୍ରେସନ୍ ମୋର ଆସିଥିଲା ସେତେବେଳେ, ସେତେବେଳେ ବୁଲିଗଲାଣି ବହୁତ ବର୍ଷ ହେଲାଣି, ସେତେବେଳେ ଆଉ ସେଗୁଡ଼ା ମୁଣ୍ଡରେ ଆମର ପୁରିଆର ନଥିଲା, କ'ଣ ସେ ଗୁରୁ ବିଷୟରେ କହୁଛନ୍ତି କୁହନ୍ତୁ କୁହନ୍ତୁ, ଆମେ ସେ ଶୁଣୁଥିଲୁ ସବୁ କେମିତି ବଢ଼ିଆ ସେ ବୁଝାଉଥିଲୁ। ଆମର ଉପାଧି ଏଠି କିଛି ନାହିଁ, ଉପାଧି କିଛି ନାହିଁ, ତେଣୁ ବାହାର ଦୁନିଆରେ ରହିଲା ଅହଙ୍କାର ଉପାଧି କର୍ମ କରିବାକୁ ପ୍ରେରଣା ଦେଉଛି, ଏଠି ଆମର ଉପାଧି ମୁକ୍ତ ହେଇକି ଆମର ଉପାଧି ଏଠି ବି ଉପାଧି ରହିବ, ଉପାଧିରେ କର୍ମ ହବ, ଉପାଧି ହେଲା ମୁଁ ଦାସାନୁ ଦାସ, ଗୁରୁ କହୁଛନ୍ତି ମୁଁ କାହାର ଦାସ, ଗୁରୁଙ୍କର ଦାସ, ଗୁରୁ କହୁଛନ୍ତି ଗୁରୁଙ୍କର ଦାସ, ଆମେ କହୁଛେ ଗୁରୁଙ୍କର ଦାସ, ଆମ ଉପାଧି ହେଲା ଦାସାନ ଦାସ। ସେଠି ତାଙ୍କର ବିଭିନ୍ନ ଉପାଧି ରହିଲା, କିଏ ଅଫିସର, କିଏ ଘର ମାଲିକ, କିଏ ଦୋକାନ ମାଲିକ, ଆମର ଉପାଧି ଗୋଟେ, ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ବାନପ୍ରସ୍ଥ ହୁଅ, ସନ୍ନ୍ୟାସ ହୁଅ, ଗୁରୁ ହୁଅ, ପ୍ରେସିଡେଣ୍ଟ ହୁଅ, ସମସ୍ତ ତୁମେ ହେଲା ଦାସାନ ଦାସ, ତୁମେ ଜଣେ ଦାସଙ୍କର ଦାସ, ଆମର ଏଇ ଉପାଧିରେ କର୍ମ କରାଯିବ, ସେବାଟା କରାହବ, ଉପାଧି ରହିଲା ଆଉ କ'ଣ, ଅଭିମାନ, ଅଭିମାନଟାକୁ ବଞ୍ଚେଇକି ରଖିବାକୁ ପଡ଼ିବ। ପ୍ରଥମ ଅଭିମାନ କ'ଣ ଆସିବ, ମୁଁ ଗୁରୁଦାସ, ମୁଁ ଗୁରୁଦେବଙ୍କର ଦାସ, ମୋ ସମ୍ପ୍ରଦାୟର ସମ୍ପ୍ରଦାୟ ଅଭିମାନ, ଗୁର୍ବାଭିମାନ, ଇଷ୍ଟାଭିମାନ, ଏଇଟା ସବୁ ମିଶିଲେ ଯାଇ ଭକ୍ତି ହବ। ଏଇଟା କମ୍ ବଡ଼ ଫିଲୋସଫି ନା କ'ଣ, ଗୋଟେ କଥା କହିଦେଇ ତୁମେ କ'ଣ ଏମିତି ଠେଲି ପକଉଛ, ଶାଢ଼ୀ କରିଦେଉଛ, ଆମେ ଭକ୍ତି କରିଦେଉ, କ'ଣ ଭକ୍ତି କରିଦେବୁ, କ'ଣ ଜାଣିଛ କ'ଣ ସିଦ୍ଧାନ୍ତ, ତୁମେ ମୁଣ୍ଡ ଘୁରିଛ ଯେଉଁ ସିଦ୍ଧାନ୍ତ ଅଛି, ସେଟା ଆଜିକାଲି କହିଲେ ଡର ସବୁ, ତାଙ୍କର ମିସ୍କନସେପ୍ସନ୍ ଆସିବ, ଘାବରିଯିବେ, ସେଟା କୁହାହଉନି, ଘାବରିଯିବ ତୁମେ ଗୌଡ଼ି ଫିଲୋସଫି, ଏଇଟା ଆମ ରାଜା, ଆମେ ଗୋଲ ବୃନ୍ଦାବନ ଯିବୁ, ଆମର ପର୍ଟିକୁଲାର ଗୋଟେ ବ୍ରାଇଟ୍ ଯାହାକୁ ବ୍ରାଇଟ୍ ରୋଡ୍ ପୁରା କ୍ଲିନ୍ ନିଟ୍ ବ୍ରାଇଟ୍ ଗୋଟେ ଆଲୋକ ସ୍ୱଚ୍ଛ ଆଲୋକ ପଥ ଅଛି ଆମର। ଏଠି କେତେ ଜିନିଷ ମିଶିଲା ପରେ ଗୋଟେ ଆମେ ସେ ରାସ୍ତାରେ ଯିବା। ଇଷ୍ଟନିଷ୍ଠା ରହିବ, ଇଷ୍ଟନିଷ୍ଠା ରହିଲେ ତୁମେ ରହିପାରିବନି। ତୁମେ ଇଆଡ଼େ ତିଆଡ଼େ ଦୌଡ଼ୁଛ, ଇଆଡ଼େ ଏ କାମ ସେ କାମ, କିଏ କେଉଁ କ'ଣ କହିଲାଣି, କାହା କଥା ତାଙ୍କୁ ଶୁଣି ପକାଉଛ, ତୁମେ କ'ଣ ତୁମର ଇଷ୍ଟନିଷ୍ଠା ନାହିଁ। ଆଗେ ଦେଖିବ ମହାପ୍ରଭୁଙ୍କ ଭକ୍ତ କି ନୁହେଁ, ଫାଷ୍ଟ ମହାପ୍ରଭୁଙ୍କ କଥାକୁ ସେ ସ୍ୱୀକାର କରୁନି, ସେ କେତେ ଗୋଟେ ପଣ୍ଡିତ ତା କଥା ଆମେ ଶୁଣିବୁନୁ। ଆକୁ ଇଷ୍ଟନିଷ୍ଠା କୁହାଯାଏ। ଅସମ୍ମାନ କରିବାନି, ସେ ତାଙ୍କର ତାଙ୍କ କାହା ପାଇଁ କହୁଛନ୍ତି। ଆମେ ଦେଖିବା ଆମର ସମ୍ପ୍ରଦାୟର ଆମ ପ୍ରଭୁ କେମିତି ଖୁସି ହେବେ, ଆମ ପ୍ରଭୁ କେମିତି ଖୁସି ହେବେ ମୋତେ କହୁନା। ସେ ଆମ ପ୍ରଭୁଙ୍କୁ, ସେ କୃଷ୍ଣଙ୍କ କଥା କହୁଛି, ମହାପ୍ରଭୁ ଭଲ ପାଉନି। କୃଷ୍ଣ ଭକ୍ତ ବହୁତ ଅଛନ୍ତି, ଗୌର ଭକ୍ତ କେତେ ଜଣ ଅଛନ୍ତି, ସେ ଗୌରକୁ ବୁଝିପାରିଲେନି କଳିଯୁଗରେ। ସେ ତ ନିଜେ କୃଷ୍ଣ ଗୌର ହେଇକି ଆସିଥିଲେ। ଆମେ ଅନ୍ୟମାନଙ୍କର କେବେ ବଚନ ଶୁଣିବୁନୁ, କିନ୍ତୁ ଅପରାଧ କରିବୁନୁ, କାରଣ ତାଙ୍କର ଭଗବାନ ତାଙ୍କୁ ପଠେଇଛନ୍ତି କାହାର ପାଇଁ, ଆମେ ଶୁଣିବୁ ଗୌର ଭକ୍ତ ପାଖରୁ। ଗୌର ଗୌରବାନୁଗତ୍ୟ, ଗୌରାନୁଗତ୍ୟ, ଏସବୁ ଗୋଟେ ଗୋଟେ ନିଷ୍ଠା, ନିଷ୍ଠା ସମ୍ପୂର୍ଣ୍ଣ କରିଟା ଅଭିମାନ, ସବୁ ଅଭିମାନ ପରିପକ୍ୱ ହେଲା ପରେ ଜଣେ ସିଦ୍ଧାନ୍ତ, ଜଣେ ଜଣଙ୍କର ମତି ସ୍ଥିର ହବ। ଆଉ ଶୁଦ୍ଧ ନାମଟା କ'ଣ ଏମିତି, ଖାଲି ଶୁଦ୍ଧ ନାମ ମାନେ କ'ଣ ବସି ପଡ଼ି ଗୋଟେ ଚାର ମୁଁ ନାମ କରିଦେବି ବାପା, ଏମିତି ତ ହଉଥାନ୍ତା। ତୁମ ଖାଇବା ପିଇବା ମୁଁ ଦେବି, ତୁମେ କିଛି କାହା କିଛି କଥା ଶୁଣିବିନି, ଅପରାଧ କରିନି, ବସି କଲ ଦେଖିବା କର, କିଛି କରିବନି, ତୁମେ ସବୁ ବ୍ୟବସ୍ଥା କରିବ, କେତେ ଜଣ ନାମ କରି ଶୁଦ୍ଧ ନାମ କରିବେ, ଆସ ବସ କରିବନି ଦେଖିବା। ଫିଲୋସଫି ଜାଣିନ, ତୁମ ବେକ ଭାଙ୍ଗିଯିବ। ଅଭିମାନ ରହିବା ଦରକାର। କ'ଣ ଅଭିମାନ? ପ୍ରଥମ ଆରମ୍ଭ ହବ ଗୁରୁଙ୍କ ଅଭିମାନ, ପ୍ରଥମ ଷ୍ଟାର୍ଟ ଗୁରୁଙ୍କ ପ୍ରତି ନିଷ୍ଠା। ଯଦ୍ୟପି ଆମ ଆହାରକୁ ସିଦ୍ଧାନ୍ତ ଫଟାକି ଲଗାହବ ଚେତନ ଚେତା ମଧ୍ୟରେ, ଆମେ କ'ଣ ସେଣ୍ଟିମେଣ୍ଟ କଥାବାର୍ତ୍ତା କରୁଛୁ, ଆସନ କିଏ ଡିଫିଟ୍ କରିବ ଦେଖିବା, ତ ଡାକିଲେ କେଉଁ ସମ୍ପ୍ରଦାୟ ଲୋକ ଡାକ, କି ଆମ ସମ୍ପ୍ରଦାୟ ଲୋକ ଡାକ, ସେ କହିଦେବ ଦେଖିବା କ'ଣ କୋଉଟା ସିଦ୍ଧାନ୍ତ ନାହିଁ ବୋଲି, ସବୁ ଦେଖେଇଦେବି ଗୋଟେ ଗୋଟେ କୋଉଠି କୋଉଠି ଅଛି। ଗୁରୁ ଅଭିମାନ କ'ଣ? ପ୍ରଥମେ ଯଦ୍ୟପି ଆମ ଆହାର ଗୁରୁ ଚୈତନ୍ୟର ଦାସ, ତଥାପି ଜାଣିବ ଆମେ ତାହାର ପ୍ରକାଶ। ଆମ ସିଦ୍ଧାନ୍ତ ପ୍ରଥମ ପିଲର ଆମେ ପୋତି ମୁଁ ଏଇଠି, ଆଉ ଏତେ ସିଦ୍ଧାନ୍ତ ତୁମେ ଜାଣିନ, ତୁମେ କି ଶୁଦ୍ଧ ଭୋଜନ କରିବ, ତୁମେ କ'ଣ ପ୍ରବଚନ ଦଉଛ, ତୁମେ କ'ଣ କଥା କହୁଛ, ଯେତେ କଥାକୁ ଆମେ ମାନିବୁନୁ, ଫାଉଣ୍ଡେସନ ଅଛି କି ତୁମର? ଆଗେ ଗୋଟା ଗୋଟେ 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 ତ ଦେଖିବୁ, ଗୋଟେ କୁହନ୍ତି ମାଇଲ୍ ଷ୍ଟୋନ୍, ଯେମିତି କୁହନ୍ତି ନାଇଁ ମାଇଲ୍ ଷ୍ଟୋନ୍, ମାଇଲ୍ ପିଲର ଗୁଡ଼ା ସେଭଳିଆ ଆମେ ଦେଖିବୁ। ଫାଷ୍ଟ ସାମ୍ପ୍ରଦାୟିକ ନିଷ୍ଠା, ଗୁରୁବାନ ନିଷ୍ଠା। ପ୍ରଭାତ ବିଦେଶରେ ଯାଇ ଦେଖନ୍ତି ପ୍ରଭାତ ଜୟଧନ କେମିତି ଦେଉଛନ୍ତି, ଜୟ ବିଷ୍ଣୁ ବା ପରମହଂସ ପରିବ୍ରାଜ କାଚାର୍ଯ୍ୟ ଭକ୍ତ ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରପାଜୀ ମହାରାଜ କି ଯାଏ। ଗୁରୁ କଥା କହିବେ ନା, ଏ ତାଙ୍କୁ ତ ଗୁରୁ ବୋଲି ଜାଣିଥିଲେ, ତାଙ୍କ ଗୁରୁଙ୍କୁ କିଏ ଜାଣିଥିଲା କି ମୋତେ କୁହନ୍ତୁ? ସମସ୍ତେ ପ୍ରଭୁପାଦଙ୍କୁ ଜାଣିଥିଲେ, ସେ କ'ଣ ଜାଣିଥିଲେ କି ପ୍ରଭୁପାଦଙ୍କର ଗୁରୁ କିଏ? ସେ ନାଇଁ, ଯେଉଁଠି ଯିବାକୁ ପଡ଼ିବ ଆମକୁ ଆଗେ ମାଇଲ୍ ଷ୍ଟୋନ୍ ପୋତିବାକୁ ପଡ଼ିବ। ତୁମେ ତ ସେଇ ଜିନିଷଟା ଢିଲା ଅଛି, ତୁମେ ଗୁରୁ ବୈଷ୍ଣବଙ୍କୁ ସନ୍ଦେହ କରୁଛ, ଗୁରୁଙ୍କୁ ଜାଣିପାରୁନ, କ'ଣ ଭଜନ କରି ବଞ୍ଚିବ ତୁମେ? ତୁମେ ସେବାଟା କରିବ ନା, ସେବାର ତୁମର ବା ଆଗେ ଦାସାମ ଦାସ ଭାବଟା ପରିପକ୍ଵ ହଉନି, ଦାସାମ ଦାସଟା ଭାବଟା ପରିପକ୍ଵ ହେଲେ ତୁମର କରିବ କେମିତି, କରିପାରିବନି। ଅଭିମାନ ଆସିବନି, ଗୋଟେ ଅଭିମାନ ଆସିବନି, ଆଉ ଭକ୍ତ ବୋଲି ତୁମେ ତ ନିଜକୁ ଭକ୍ତ ବୋଲି ମାନିପାରିବନି, ଆଉ କେତେଦିନ ଠେଲି ପେଲେଇ କେତେଦିନ କରିବ, ହବନି। ଏଇଟା ବଡ଼ ବଡ଼ ସାଇନ୍ସ, ଏଇଟା କଥାରେ କହିଲେ ହବନି, ଏଇଟା ପୁରା ଲାଗି ଲାଗି ରହିଛି। ତୁମେ ସେବାଟା କରିବାକୁ ପଡ଼ୁଛି, ସେବାଟା କରିଛି ତା କୃପା ପ୍ରାପ୍ତ ହେଉଛି, ଏଇ ଜିନିଷଟା ସବୁ ଲିଙ୍କ ହେଇକି ରହିଛି। ପ୍ରଥମ କ'ଣ? ଗୁରୁବାନ, ଗୁରୁଙ୍କର କ'ଣ ରହିଲା ଗୁରୁଙ୍କର? ଏଇ ଯଦ୍ୟପି ଆମର ଗୁରୁ ଚୈତନ୍ୟର ଦାସ, ତଥାପି ଜାଣିବ ଆମେ ତାହାର ପ୍ରକାଶ। ମୁଁ ଜାଣୁଛି ମୋର ଗୁରୁ ହେଉଛି ଚୈତନ୍ୟଙ୍କର ଦାସ, କିନ୍ତୁ ସେ ଚୈତନ୍ୟ ସେ ହେଉଛନ୍ତି ମହାପ୍ରଭୁଙ୍କର ପ୍ରକାଶ। ଇ ଭାବନା ତୁମର ତାହେଲେ ଆସିଲା, ପ୍ରଥମ ଗୋଟେ ଗୋଡ଼ ଦେଲ ଏ ଗୁରୁ ନିଷ୍ଠା। ଆଚ୍ଛା, ଗୁରୁ ନିଷ୍ଠା ସମ୍ପ୍ରଦାୟ ନିଷ୍ଠା, ତାକୁ ତୁମେ ଦେଖିବାକୁ ପଡ଼ିବ ସବୁ ଶାସ୍ତ୍ର କେଉଁଠି ଅଛି, ଖାଲି ଶାସ୍ତ୍ର ଭାବରେ ସେତିକିରେ ତୁମେ ପ୍ରତିଷ୍ଠିତ ହେବାକୁ ପଡ଼ିବ, ତାପରେ ଭଜନ ହବ। ଦେଖିବାକୁ କେଉଁଠି ଅଛି ନିତ୍ୟାନନ୍ଦ ପ୍ରଭୁ କ'ଣ କହୁଛନ୍ତି ଭଜନରେ, ଲୋଚନ ଦାସ, ଯେ ଦେଶେ ନିତାଇ ନାହିଁ ସେ ଦେଶ ନା ଯାବ, ନିତାଇ ବିମୁଖା ଜନାର ମୁଖ ନା ଦେଖିବ। କାଟି ଗୁଡ଼େଇବ ଆମେ ସବୁ ସମ୍ପ୍ରଦାୟର ଅଲଗା ସମ୍ପ୍ରଦାୟ ଲୋକ, ସେ କେଡ଼ ବଡ଼ ପଣ୍ଡିତ ଆସି କ'ଣ ଆମକୁ କହିବ, ମାନୁଛି ମହାପ୍ରଭୁ ସିଏ? ଚାଲ ତା ସେ ଲକ୍ଷ ଲକ୍ଷ ପ୍ରବଚନ ଭାଗବତରେ କହିଲେ ଆମେ କାନରେ ପଶେଇବୁନୁ। ଏ ଆଜି ଆମର ଆମର ଭକ୍ତମାନେ ଜାଣନ୍ତିନି, ସେଥିପାଇଁ ମୁଁ କହୁଥିଲି ଚାରୁ ମହାରାଜଙ୍କର ତୀର ହେଉଥିଲେ ପ୍ରଭାତ ବିରକ୍ତ ହଉଥିଲେ, କାହିଁକି ସେ ମଠକୁ ଗଲ, ପ୍ରଭାତ କେବେ ବିରକ୍ତ ହେଉଥିଲେ ମୋତେ ନ ପଚାରିକି ଚାରୁ ମହାରାଜ ଚାଲିଯାଇଛନ୍ତି, ତାଙ୍କୁ ପଠେଇ ଦେଇଛନ୍ତି ପୂଜ୍ୟ ତମାଲ କୃଷ୍ଣଙ୍କୁ ସ୍ୱୟଂ ମହାରାଜ ପଠେଇ ଦେଇଛନ୍ତି, ଚାର ମହାରାଜ ଚାଲିଯାଇଛନ୍ତି। ପ୍ରପଦ ଭୟ କରୁଥିଲେ, ଏମାନେ ପୁରା ଅନାଲର୍ଟ ଡିଭୋଟେଡ଼ ହୁଅନ୍ତୁ ଗୁରୁଙ୍କ ପ୍ରତି। ମାଇଲ୍ ଷ୍ଟୋନ୍ଟା ଆଉ ଏଇଟା ପିଲର୍ ହେଉଛି କ'ଣ, ଫାଉଣ୍ଡେସନ୍ ଷ୍ଟୋନ୍ କୁହନ୍ତି ନା, ଏଇଟା ମୂଳ ଜିନିଷଟା ଆଉ ତୁମେ ତାକୁ ଧରିପାରୁନ, ହଲଚଲ ହେଇଯିବ ତୁମେ ଜଗତରେ। କେବେ ବି ତୁମର ଯଦି ଏଇ ଗୁରୁ ନିଷ୍ଠାଟା ଏମିତି ନ ରହିଲା ତୁମେ ହଲଚଲ ହେଇଯିବ ଫାଷ୍ଟ। ମନ କିତ ସିଦ୍ଧାନ୍ତ ମାନେ ସେଣ୍ଟିମେଣ୍ଟ ଜିନିଷ ନୁହେଁ, ପୁରା ଶାସ୍ତ୍ରର ଗୋଟି ଗୋଟି କରି ଦେଖେଇ ଦିଆ ହଉ କେଉଁଠି କ'ଣ ଅଛି, ଗୋଟି ଗୋଟି କରି ଦେଖେଇଦେବି ମୁଁ ସବୁ ଦେଖାହଉଛି, ଏଇଠି ଏଇଟା ଅଛି, ଏଇଟା ଏଇଠି ଅଛି, ସବୁ ଦେଖାହଉଛି ମୋତେ। ଯଦ୍ୟପି ଆମର ଗୁରୁ ଚୈତନ୍ୟ ଦାସ ଦେଖ ଲିଚନ୍ଦ ଦାସ ଠାକୁର କ'ଣ କହିଲେ, ଯେ ସେ ନିତା ନାହିଁ ସେ ଦେଶକୁ ବି ଯିବିନି। ଆମ ନିଶ୍ଚୟ ଦେଖିବ ଭକ୍ତିମ ଠାକୁର କ'ଣ ଲେଖିଲେ, କେଉଁ ତୀର୍ଥକୁ ଯିବୁ, ଆଜିକାଲି ଚାଲୁଛୁ ସବୁଆଡ଼େ ବୁଲୁଛନ୍ତି, ଏଠିକି ଯିବା ସେଠିକି ଯିବା, ନାହିଁ ଗୌର ଆମର ଯେ ସବସ୍ଥାନ ଆମ ସମ୍ପ୍ରଦାୟ। ମୁଁ କହିବି ଯଦି ସେ ଜିନିଷ ଗୋଟେ ବାହାରିବ ଯଦି ମୁଣ୍ଡ ରହିଛି ନା, ଭଗବାନ କହିଦେବେ ଯଦି କେତେ ଚାଲିବ ବର୍ଷ ବର୍ଷ କହିଦେବି ମୁଁ ସେ କଥା, ଯେ ସମ୍ପ୍ରଦାୟ କଥା ମୁଣ୍ଡରେ ପଶିବ ଭଗବାନ ପୁରେଇ ଦେବେ। ଗୌର ଆମର ଯେ ସବସ୍ଥାନ ଭ୍ରମିଲ ଭ୍ରମିଲ କୀର୍ତ୍ତନ ରଙ୍ଗେ କରିଲ ଭ୍ରମଣ ରଙ୍ଗେ ସେ ସବସ୍ଥାନ ହେରିବ ଆମି ପ୍ରଣୟ। ଦୁଇଟା ଶବ୍ଦ ଏଠି ରହିଲା, ଦୁଇଟା ଜିନିଷ ରହିଲା। ଆମେ ଏମିତି ଗ୍ରୁପରେ କାହା ସାଙ୍ଗରେ ଯିବୁନୁ, କୁଆଡ଼େ ବୁଲିବା ପାଇଁ ଯିବୁନୁ, କେବେ ଯିବୁ, ଆମେ ଟୁରିଷ୍ଟ ନୁହଁ, ପ୍ରଣୟୀ ଭକ୍ତ ସାଙ୍ଗରେ ଯିବୁ, ପ୍ରେମିକ ଭକ୍ତ ସାଙ୍ଗରେ, ସେ ଗୌରଙ୍କର ଭକ୍ତ ହେଇଥିବ। ପୁଣି କେଉଁଠି କେଉଁଠିକି ଯିବୁ, ଗୌର ଆମର ଯେ ସବସ୍ଥା ଗୌର ପଦାଙ୍କିତ ଭୂମି ତାକୁ କୁହାଯାଇଥିବ। ଆଉ ଏସବୁ ଅଭିମାନ ନାହିଁ, ଆଉ ଭଜନ କ'ଣ ମୁଁ ଆମକୁ ପଢ଼େଇବ, ଆମେ ଆମେ ଗୁରୁଙ୍କ ତ ଦେଖିକି ଆଇଲୁ, ଜଗିକି ବସୁଥିଲେ ସଂସାର ଲୋକ ଯେମିତି ଭାବିଲେ ଜଗିକି ବସୁ ନା, ଘରଟା ଘର ଦ୍ୱାରା ଦୋକାନ ଜଣେ ବସିବ ନା ନା ଭାସିଯିବନି ତାର, ସେଭଳିଆ ଗୁରୁଙ୍କ ଜାଗାକୁ ଜଗିକି ବସିବାକୁ ପଡ଼େ, ଜଗିକି ବସୁଥିଲେ ଗୁରୁଦେବ। କୁଆଡ଼େ ଟୁର୍ ପୁର କୁଆଡ଼େ ମାୟାପୁର ବୃନ୍ଦାବନ କୁଆଡ଼େ ଯିବାର ନାହିଁ, ଯେତିକି ମୋ ମିଟିଂ ଗୁରୁଦେବ କାମ ଜାଗାଟା ମୋ ଗୁରୁଦେବ ଜାଗା ଦେଇଛନ୍ତି। ଆଉ ପ୍ରଭୁ ପ୍ରଭୁ ଦତ୍ତ ଦେଶ ଆମ ଟର ଯା ଅଛି ଏ ସମ୍ପ୍ରଦାୟ, ଆମେ ତ ମୂର୍ଖ ଲୋକ ସଂସ୍କୃତ ପଢ଼ୁନୁ ନହେଲେ କିଆ କଥା କୁହନ୍ତା, ତାଙ୍କୁ ଉଡ଼େଇ ଦିଅନ୍ତି ମୋ ସମ୍ପ୍ରଦାୟର, ଆମର ଯାହା ରହିଛୁ ସଂସ୍କୃତ ପଢ଼ୁ ତାଙ୍କୁ କ'ଣ ପାରିବ, ଆମେ ଆମ ସମ୍ପ୍ରଦାୟର ଯାହା ଅଛି। ବୃନ୍ଦାବନ କାହା ଦେଶ, ବୃନ୍ଦାବନଟା କାହାର, ମହାପ୍ରଭୁ କହିଲେ ନା ସନାତନଙ୍କୁ ପଠାଉଛନ୍ତି କିଏ, ଜଗଦାନନ୍ଦ ପଣ୍ଡିତ କୁଣ୍ଡିଆ ହେଇଯାଇଛି ନା, ଜଳ ଝାଡ଼ଖଣ୍ଡ ଜଳ ଲାଗି କୁଣ୍ଡିଆ ହେଇଯାଇଛି, ଏଠି ଆସୁଛନ୍ତି କହୁଛନ୍ତି ସ୍ୱରରେ ଛାଡ଼ିଦେବି, ମହାପ୍ରଭୁ ମୋତେ ବାରବାର ଆଲିଙ୍ଗନ କରୁଛନ୍ତି, ମୋତେ ଭଲ ଲାଗୁନି, ମୋର ତ ଦେହର ସବୁ କୁଣ୍ଡିଆ ହେଇଯାଇଛି, କ'ଣ କରିବି। ସେଠି ସେଠି ଦେଖ ସେଟା ପଢ଼ିଲେ ତୁମେ ସେ ଦେଖା ହବ, ତୁମେ ପଢ଼ିଲେ ବି ତୁମେ ଧରିପାରିବନି, ଆଉ ତୁମର ତ ନିଷ୍ଠାଟା ନାହିଁ, ଗୁରୁ ନିଷ୍ଠା ସମ୍ପ୍ରଦାୟ ନିଷ୍ଠା, ଆଉ ତୁମେ ଆଉ କ'ଣ ଖାଲି ଜ୍ଞାନ ଗୁଡ଼ାକ ମୁଣ୍ଡରେ ତୁମେ ପଶୁଛି, ଆଉ ଜାଣିପାରୁନ ଏଗୁଡ଼ାକ ସେବା ଗୁଡ଼ା କରୁନ, ଗୁରୁଙ୍କୁ ବୁଝୁନ। ସେ ଜଗଦାନନ୍ଦ କ'ଣ କହିଲେ ନା, ତୁମେ ନ ରହିବା ଏଠି ଭଲ, ପଳାଅ ସେଠିକି ବୃନ୍ଦାବନ, ସେଇ ତୁମର ପ୍ରଭୁ ପ୍ରଭୁ ଦତ୍ତ ଦେଶ, ପ୍ରଭୁ ତୁମକୁ ସେ ଦେଶଟା ଦେଇଛନ୍ତି, ଆଉ କିଏ ତୁମ ବଂଶକୁ ପ୍ରଭୁ ସେ ଦେଶ ଦେଇଦେଇଛନ୍ତି, ଆଉ ତୁମେ ଗୋସ୍ୱାମୀଙ୍କ ଯେଉଁ ସବୁ ମାନିବନି ବୃନ୍ଦାବନ ରହିବ, ଏଇଟା ପ୍ରଭୁ ଦେଇଛନ୍ତି ତାଙ୍କୁ, ଦେଖ ମହାପ୍ରଭୁ ସେ ବୃନ୍ଦାବନକୁ ଆବିଷ୍କାର କରି ତାଙ୍କୁ ଦେଇଦେଲେ, ବ୍ରଜର ସେ ବ୍ରଜେ ସତନ ସେ ଦେଇଦେଲେ ଗୋସ୍ୱାମୀମାନଙ୍କୁ। ଆମ ଟର୍ମ ଗୁଡ଼ାକ ଅଛି ନା, ଆଉ ଆମର ସେଗୁଡ଼ା ଯଦି ନ ଜାଣିପାରିବ ସମ୍ପ୍ରଦାୟର ଜିନିଷ, ଏଇ ଯେଉଁ ଅଭିମାନଟା କେମିତି ଆସେ, ଇଏ ସେ ସବୁ ତ ବଡ଼, ଇଏ ସେ କ'ଣ ସାଧାରଣ ବୁଝିପାରିବନି, ଆଉ ସେ କେତେବେଳେ ଭଗବାନ ମୁଣ୍ଡ ତ କ'ଣ ପଢ଼ିଛି ନା କ'ଣ, ସେ କେଉଁଠୁ ଭଗବାନ ମୁଣ୍ଡକୁ ଦେଲେ ସେ ଯାଇକି ହବ, ନହେଲେ ହବନି, ଗୋରୁ କେତେବେଳେ ଗୋରୁ ଭକ୍ତ ସାହାଯ୍ୟ କଲେ ଯାଇକି ସେଇଟା ମୁଣ୍ଡକୁ ଆସିବ, କ'ଣ ପାଠ ପଢ଼ି କ'ଣ ସବୁ କୁହାହଉଛି, ଏଇଟା ମୁଁ କେଉଁଠୁ ଆସିବନି। ସେ ପ୍ରଭୁ ଦତ୍ତ ଦେଶ ସେ କଥା କହିଲି, ଗୁରୁଭାଭିମାନ ଗୌରାଭିମାନ ସମ୍ପ୍ରଦାୟ ଅଭିମାନ, ସମ୍ପ୍ରଦାୟ ଅଭିମାନ, ସମ୍ପ୍ରଦାୟ ଅଭିମାନ ଯଦି ତୁମେ ନ ରଖିଲ, ବେଟା ଯେଖାନ ଯେଖାନ ଯାଏ ତେଖାନ ହରିଆ ହରିଆ ବୋଲେ, ଓଡ଼ିଆରେ କୁହନ୍ତି ବେଟା ଯୁଆଡ଼େ ଯାଉଛି ହରିଓଲ ପକେଇଲା, ଭାବିଲେ ଉଚ୍ଚ କି ନାହିଁ, ସବୁଆଡ଼େ ଯୁଆଡ଼େ ଗଲ ସେ ସେ କଥା କହ, ସେ ଚଳିବନି, ସେ ଜିନିଷ ହବନି। ସମ୍ପ୍ରଦାୟ ଆମର ସମ୍ପ୍ରଦାୟ ପୁରା ସମ୍ପ୍ରଦାୟର ଅଭିମାନ ରଖିବାକୁ ପଡ଼େ, ଏ ଗୌଡ଼ୀ ସମ୍ପ୍ରଦାୟ ଗୌରାଙ୍କର ସମ୍ପ୍ରଦାୟ ଗୋସ୍ୱାମୀ ପରମ୍ପରା ଆସିଛନ୍ତି, ଆମେ କେବଳ ତାର ଶିକ୍ଷା ହିଁ ଗ୍ରହଣ କରିବୁ, ସେଇ ଆଦର୍ଶରେ ବଞ୍ଚିବୁ। ଜଗତର ସମସ୍ତ ନୀତିଶାସ୍ତ୍ର ସମସ୍ତ ବୈଦିକ ଶାସ୍ତ୍ର ଯଦି ଆସିକି ଆମକୁ ବିରୋଧ କରେ, ଯଦି ଶାସ୍ତ୍ରଟା ତୁମର ପଶିଯାଉଛି ଭିତରେ, ସମ୍ପ୍ରଦାୟ ଶିକ୍ଷାଟା ବାହାରି ଯାଉଛି, ତୁମେ ମରିଯିବ ସେଇଠି, ଭକ୍ତର ମରଣ ଏଇଟା, ଇଆ ବର୍ତ୍ତମାନ ଭକ୍ତମାନେ ମରୁଛନ୍ତି। ଏଥିପାଇଁ ମୁଁ ତ ମୋ ପରିଭାଷା ଆସିବା ମୋତେ ଖରାପ ଭାବିଲେ ଭାବନ୍ତୁ, ମୁଁ ତ କହିଦେବି ଆଉ, ମୁଁ ସେଥିପାଇଁ ଆଜିକାଲି ହରିକଥା କହିବା ପାଇଁ ଚାହୁଁନି, ମୋତେ ବହୁତ କଷ୍ଟ ହେଉଛି। ସମ୍ପ୍ରଦାୟର ଶିକ୍ଷା ଯଦି ତୁମ ହୃଦୟ ଭିତରୁ ବାହାରି ଯାଉଛି, ଅନ୍ୟମାନଙ୍କର ଆଚରଣ, କେଉଁ ଧାମବାସୀ କ'ଣ କଲା, ତାଙ୍କ ଡ୍ରେସ୍ ପିନ୍ଧିବା, ତାଙ୍କ କଥା କହିବା, ତାଙ୍କ ଗୀତ ଗାଇବା, ତାଙ୍କ ଶିକ୍ଷା ପାଣି ତୁମେ ପୁରେଇ ଦେଉଛ ଭିତରେ, ସମ୍ପ୍ରଦାୟ ଶିକ୍ଷାର ଭିତରେ ତୁମର ପଶୁନି, ତୁମର ମୃତ୍ୟୁ ହେଇଗଲା, ତୋର ମୃତ୍ୟୁ ହେଇଗଲା। ଭଜନ କ'ଣ କରିବ ତୁମେ? ସାମ୍ପ୍ରଦାୟିକ ସମ୍ପ୍ରଦାୟର କୌଣସି ଜିନିଷ ତୁମେ ଚେଞ୍ଜ କରିପାରିବ? କୌଣସି ଚେଞ୍ଜ କରିପାରିବ? ତୋ ନିଷ୍ଠା ନାହିଁ। ଆଉ ଦେଖୁନାହାନ୍ତି, ଆଉ ପ୍ରମାଣ ନେବେ? ପ୍ରମାଣ ଦେଇଦେବି ସାଙ୍ଗେ ସାଙ୍ଗେ, ହିମୁଣ୍ଡରୁ ଉଠିଲା ସାଙ୍ଗେ ସାଙ୍ଗେ କହିଦେବି ପ୍ରମାଣ। ସନାତନ ଗୋସ୍ୱାମୀ ଯେତେବେଳେ ଯାଇଛନ୍ତି ଆମର, ନାଇଁ ସନାତନ ଗୋସ୍ୱାମୀ ପାଖରେ ଥିଲେ କିଏ? ସେ ଆମର ଯାଇନଥିଲେ, ମହାପ୍ରଭୁ ପଠେଇଲେ ତାଙ୍କୁ, ଯୋଗାନନ୍ଦ ପଣ୍ଡିତ ବୋଧେ ପଠେଇଥିଲେ ବୃନ୍ଦାବନ ଗଲେ। ଆଉ ସେ କେଉଁ ସନ୍ୟାସୀ ଥିଲେ, ରକ୍ତ ବସ୍ତ୍ର ଦେଇଦେଲେ, ଯୋଉ ମାୟାବତୀ ସନ୍ୟାସୀ ମାନେ ନାଲି ବସ୍ତ୍ର, ନାଲି କପଡ଼ା ଦେଖନ୍ତି ବୃନ୍ଦାବନ, ନାଲି ଗୁଡ଼ା ପିନ୍ଧନ୍ତି, ଆମର ସିନା ସାଫ୍ରନ୍, ସେ ନାଲି ଡ୍ରେସ୍, ନାଲି ଡ୍ରେସ୍ ପିନ୍ଧୁଛି। ଇଏ ସନାତନ ଗୋସ୍ୱାମୀ ଶିଖିବା ପାଇଁ ସମ୍ପ୍ରଦାୟ ନିଷ୍ଠାଟା କ'ଣ, ମହାପ୍ରଭୁ ଯାହା କହିଛନ୍ତି ଆଉ ସିଏ ଯୋଉ କ'ଣ, ସିଏ ଆଉ ଅଛି? ସେ ମହାପ୍ରଭୁ ଯଦି ଆସିବେ, ପୁଣି ପ୍ରଭୁପାଦ ଭଳି ଲୋକ ଆସିବେ, ସବୁ ପୁରା ପୁଣି ଏଷ୍ଟାବ୍ଲିଶ୍ କରିବେ, ସବୁ ଡାଇଭର୍ଟ କରିଦେଉଛ। କିଛି କୀର୍ତ୍ତନ କୌଣସି ଜିନିଷ ତୁମେ ଡାଇଭର୍ଟ କରିପାରିବେନି, ବି କେୟାରଫୁଲ। ଯଦି କରୁଛ ତୁମେ, ତୁମେ ଅପରାଧୀ ହେଲା, ଆଉ ତୁମର ମୃତ୍ୟୁ ହେଇଯିବ, ସ୍ପିରିଚୁଆଲ ଡେଥ୍ ହେଇଯିବ। ଡ୍ରେସ୍ଟାକୁ ଦେଖିଦେଲେ କିଏ ମୁଣ୍ଡରେ ମୁକୁନ୍ଦ, ମୁକୁନ୍ଦ ମୁକୁନ୍ଦ ସରସ୍ୱତୀ ଦେଇଛନ୍ତି, ସେଟା ନାଲି ନାଲି ବସ୍ତ୍ରଟା ମୁଣ୍ଡରେ ବାନ୍ଧିଛନ୍ତି କିଏ? ସନାତନ ମୁଣ୍ଡରେ ବାନ୍ଧିଛନ୍ତି। ଆଉ ସେ ବୟସ୍କ ମହାପ୍ରଭୁ କହୁଥିଲେ ସନାତନ କଥା ଯାଇ ରହିବ ଇଏ ପଚାରିଲେ, ଏ ରକ୍ତ ବସ୍ତ୍ର କୋଉଠୁ ଆଣିଲ? ରକ୍ତ ବସ୍ତ୍ର ଆମେ ପିନ୍ଧନ୍ତିନି, ଇଏ ହେଲେ ତ ମହାପ୍ରଭୁଙ୍କର ବସ୍ତ୍ର ଏ ମୁଣ୍ଡରେ, କାରଣ ଯେହେତୁ ଠାକୁରଙ୍କର ବସ୍ତ୍ର, ଗୁରୁଙ୍କର ବସ୍ତ୍ର, କେହି କେହି କ'ଣ କରନ୍ତି ନା ସ୍ମରଣ କାଳରେ ଏଇଟା ମୁଣ୍ଡରେ ବାନ୍ଧନ୍ତି, ଭଗବାନ ତାଙ୍କ ନାମ ବଚନ କରନ୍ତି, ମୁଣ୍ଡରେ ପକାନ୍ତି, ଉଦ୍ଧରି ଚତୁରି ଯେମିତି ହରିନାମ ଚାଦରକୁ ଉତ୍ତରେ ପକାନ୍ତି, ଜଗନ୍ନାଥଙ୍କ ବସ୍ତ୍ରକୁ ଉତ୍ତରେ ପକାଇ ଜପ କରନ୍ତି, ଯେଉଁମାନେ କରନ୍ତି ଏମିତି ନାହିଁ ଯେ ଆମେ ପୁଣି ସବୁ ଷ୍ଟାର୍ଟ କରିବା ସମ୍ପ୍ରଦାୟ, ଆମ ସମ୍ପ୍ରଦାୟରେ ସେଟା ନାହିଁ, ସେଟା ସବୁ ପୁରୁଣା ଭଜନ କରୁଥିଲେ, ମାନେ ଆମ ସମ୍ପ୍ରଦାୟରେ ପୁରୁଣା ଲୋକମାନଙ୍କୁ ଆମର ପୂର୍ବ ଜାତି ଆମେ ସେଇ ହିସାବରେ ଯିବାକୁ ପଡ଼ିବ ନା, ଆମର ପୁଣି ଗୋଟେ ଷ୍ଟାର୍ଟ ହେଇଯିବ ଅଲଗା ଜିନିଷ। ତେଣୁ ସେ ତାଙ୍କର ମୁଣ୍ଡରେ ବାନ୍ଧିଛନ୍ତି କେଉଁଟା, ମୁକୁନ୍ଦ ସରସ୍ୱତୀଙ୍କର ପ୍ରଦତ୍ତ ସେ ଯୋଉ ତାଙ୍କ ଉତ୍ତରଟାକୁ। ଆଉ ଇଏ ତ ଇଏ ତ ଦିନହୀନ ନା କିଏ, ସନାତନ ସମସ୍ତଙ୍କୁ ସମ୍ମାନ ଦେବେ, ତାଙ୍କର ତ ମହାପ୍ରଭୁ ଆସି ବାହାଘର ଦିଅନ୍ତି, ଯିଏ ଦିଅନ୍ତି ସେ ତାଙ୍କ ନିଷ୍ଠାଟା ଦେଖିନେ ମୁଣ୍ଡରେ ବାନ୍ଧିଦେଲେ। ଜୟାନନ୍ଦ ପଚାରିଲେ କାହାର ଇଏ ବସ୍ତ୍ର, ଭାବିଲେ ମହାପ୍ରଭୁଙ୍କ ବସ୍ତ୍ର ହେଇଥିବ, କହିଲେ ନା ମୁକୁନ୍ଦ, କହିଲେ କ'ଣ ମାରିବା ପାଇଁ ଉଠିଲେ ସନାତନ ତାଙ୍କର ଗୁରୁତୁଲ୍ୟ, ତୁମେ ଅନ୍ୟ ସମ୍ପ୍ରଦାୟର ବସ୍ତ୍ରକୁ ପିନ୍ଧିଛ ମୁଣ୍ଡରେ ବାନ୍ଧିଛ, ଭାବିଲେ ବୁଝୁଛ କି ନାହିଁ? ଆଉ ସବୁଆଡ଼େ ହରିଗଲ ପକେଇଲେ କେମିତି ହବ, ଏଠିକି ଯିବା ସେଠିକି ଯିବା, ଏହା ଇଏ ହବନି ବାବା, କିଛି ଚେଞ୍ଜ କରିପାରିବନି, ଏଗୁଡ଼ା ସବୁ ଯାହା କୁହନ୍ତି ଢୁଙ୍ଗି କୁହନ୍ତି, ଯେମିତି ବେଙ୍ଗଲରେ ବ୍ରଜରେ କୁହନ୍ତି ଢୁଙ୍ଗି ହେଇଯିବେ ସବୁ, ଖାଲି ଢଙ୍ଗ ଦେଖେଇବା କଥା, ତୁମ ଗୁରୁ ସମ୍ପ୍ରଦାୟ ଆଚାର୍ଯ୍ୟମାନେ ରୁଷ୍ଟ ହେଇଯିବେ। ଆଉ ଗୋଟେ କପଡ଼ା ଚେଞ୍ଜ କରିଦେଲ ବୋଲି ଡ୍ରେସ୍ଟା ଅଲଗା ଅଲଗା ସମ୍ପ୍ରଦାୟର ସାଧୁର କପଡ଼ାଟାକୁ ମୁଣ୍ଡରେ ବାନ୍ଧିଦେଇଛନ୍ତି ସନାତନ, ସନାତନକୁ ମାରିବା ପାଇଁ ଉଠିଆଇଲେ। ସନାତନ କହିଲେ ମୁଁ ମୁଁ କ'ଣ ମୁଁ ଜାଣିନି ମହା, ମୁଁ କେବଳ ତୁମ ନିଷ୍ଠାଟା ଦେଖିବା ନାହିଁ, ଚୈତନ୍ୟ ନିଷ୍ଠା କ'ଣ, ଚୈତନ୍ୟ ଭକ୍ତମାନଙ୍କର ନିଷ୍ଠାଟା କ'ଣ, ବୁଝିଲ ଟି ବାବୁଲେ? ଆଉ ହରିବୋଲ ପକେଇବା ଖିଚୁଡ଼ି ଖାଇବା ସିଏ କାମ ନାହିଁ ଏଠି, ଏ ସମ୍ପ୍ରଦାୟରେ ଏଠି ପୁରା ଅଭିମାନ ରଖି ବଞ୍ଚିବାକୁ ପଡ଼ିବ, ମରିବ, ନର୍କୁ ଯିବି କ'ଣଟା ହେଇଗଲା, ନର୍କୁ ଗଲେ ଯିବି, ମୋ ଗୁରୁଙ୍କୁ ଛାଡ଼ି ପାରିବିନି, ମହାପ୍ରଭୁ ମୋର ଭକ୍ତି ନାହିଁ ନାହିଁ, ମୁଁ ତ ମାତୃଗର୍ଭରୁ ଜନ୍ମ ହେଇଛି କୀଟ ପୁରୁଷ ହେଇକି, ତାଙ୍କର ସାଙ୍ଗରେ ଜନ୍ମ ହେଇଛି, ମୁଁ କେଉଁ ବଡ଼ ଲୋକଟା କି, ନହେଲେ ନା ଯେତେ ବାଟେ ଯିବି ଯିବି, କିନ୍ତୁ ସମ୍ପ୍ରଦାୟ ଗୁରୁ ଆଚାର୍ଯ୍ୟ ତାଙ୍କର ଶିକ୍ଷାରୁ ଟିକେ ବିଚ୍ୟୁତ ହେବେନି। ହଁ ମୁଁ ପତିତ ହେଇଯାଏ, କାମି ହେଇଯାଏ, କ'ଣ ଅସୁବିଧା ହେଇଛି, କିଏ ଗୃହସ୍ଥ ହେଇଯାଅ, ସମ୍ପ୍ରଦାୟକୁ ଛାଡ଼ନି, କିଏ ସାଧୁ ହେଇପାରିଲାନି ବିବାହ ହେଇଗଲା, ଅସୁବିଧା କ'ଣଟା ହେଲା, ତାର ନିଷ୍ଠା ରହିବା ଦରକାର ସମ୍ପ୍ରଦାୟ ପ୍ରତି, ତାର ଅର୍ଥ ନୁହେଁ ସେ ପତିତ ହେଇଗଲା। ଆଉ କିଏ ଯଦି ଏଇ ନିଷ୍ଠା ଅଭିମାନଟାକୁ ରଖୁନି, ଗୃହାଭିମାନ ରଖୁନି, ଗୌରା ଅଭିମାନ ରଖୁନି, ସମ୍ପ୍ରଦାୟ ଅଭିମାନ ରଖୁନି, ହବନି ତାର ଭକ୍ତି ଭଜନ କରିପାରିବନି, ସେମାନେ ତ ରୁଷ୍ଟ ହେଇଗଲେ ଆଉ ଭଜନଟା କ'ଣ କରିବେ? ତୁମେ ଜୟ ଶ୍ରୀକୃଷ୍ଣ ଚୈତନ୍ୟ କହୁଥିବ, କହୁଥା କଥା ବାପା କେତେ କହୁଛୁ, ମହାପ୍ରଭୁ ତ ରୁଷ୍ଟ ହେଇଗଲେଣି। ସେଥିପାଇଁ ଆମକୁ ବହୁତ ସୂକ୍ଷ୍ମ ଭାବରେ ଏଇ ଯେଉଁ ସ୍ୱଧର୍ମ ପଢ଼ୁଥିଲେ ଆଜି କ'ଣ କୁଆଡ଼େ ଭଗବାନ ନେଇ ପଳେଇଲେ ଯିବ, ଏ ଯେଉଁ କହିଲେ ଭକ୍ତିମନ ଠାକୁର, ବଦ୍ଧ ଅବସ୍ଥାରେ ସ୍ୱଧର୍ମ ହେଉଛି ଉପାଧି ରହିତ, ମୁକ୍ତ ଅବସ୍ଥାରେ ସରି ମୁକ୍ତ ଅବସ୍ଥାରେ ସ୍ୱଧର୍ମ ହେଉଛି ଉପାଧି ରହିତ। ଆମର ଏଇଟା ଉପାଧି ରହିତ ଅବସ୍ଥାକୁ ଆସୁଛେ ନା ଆମେ ବୈଷ୍ଣବ ଧର୍ମରେ, ଅଭିମାନ କିଛି ଆମର ରହିବନି, ଅଭିମାନ ହେଉଛି ମୁଁ ଗୋଟେ ଦାସାନ ଦାସ, ଗୁରୁବାନୁଗତ୍ୟ ଗୁରୁ ଅନୁଗତ୍ୟ ସମ୍ପ୍ରଦାୟ ଅନୁଗତ୍ୟ ମହାପ୍ରଭୁଙ୍କ ଶିକ୍ଷା ଧରିକି ଆମେ ଚାଲିବୁ, ସେଥିରେ ବିଚ୍ୟୁତ ହବ ନା ଅସୁବିଧା ହେଇଯିବ। ଆଉ ବଦ୍ଧ ଜୀବ ଯିଏ ବଦ୍ଧ ଅବସ୍ଥାକୁ ପଳେଇଲା ଆମମାନଙ୍କ ପାଇଁ, ଆମମାନଙ୍କ ପାଇଁ ସ୍ୱଧର୍ମ କ'ଣ? ଭକ୍ତିମନ ଠାକୁର କାଲି କହିବେ, ପଢ଼ିବେ ଦେଖିବେ କ'ଣ କହୁଛନ୍ତି ସେ, ଏ ବର୍ଣ୍ଣାଶ୍ରମ ଧର୍ମଟା ହେଉଛି ସ୍ୱଧର୍ମଟା। ସେଥିପାଇଁ ଭଗବାନ ଅର୍ଜୁନ କ'ଣ କହୁଛନ୍ତି, ଯୁଦ୍ଧଟା ତୁମେ କ୍ଷତ୍ରିୟ ତୁମେ ଯୁଦ୍ଧ କର, ତୁମେ ଚେଞ୍ଜ କରିପାରିବନି କିଛି। ଆଜ୍ଞା, ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌରମାନ।